జయచంద్రాయ నమో నమః. ఆనంద లీలామయ విగ్రహాయ హేమావతి వ్యాస విసుందరాయ తస్మై మహాప్రేమ రసప్రదాయ జయచంద్రాయ నమో నమస్తే. జయచంద్రాయ నమో నమస్తే. జయచంద్రాయ నమో నమః. హరి కృష్ణ కృష్ణ భక్తులందరూ మాతృవృందం అభిమానుగామి ఆమర భగవాన్ మహాప్రభుంకర ଯେଉଁ ଶ୍ରୀକ୍ଷେତ୍ର ଲୀଳା ଦ୍ୱିତୀୟ ଦିବସର କଥାକୁ ସ୍ୱାଗତ ଜଣାଉଛୁ. ତେଣୁ ଗତକାଲି କେଉଁଠି କଥା ବିଶ୍ରାମ ଦେଇଥିଲେ ଭଗବାନ ଯେଉଁ ରଥଯାତ୍ରା ସମୟରେ ରଥଯାତ୍ରା ରଥ ସାମ୍ନାରେ ଯେଉଁ ଶ୍ଳୋକଟି ଗାୟନ କରୁଥିଲେ, କ'ଣ ସେ ଶ୍ଳୋକ? ସେଇତ ପରାଣ ନାଥ ପାଇନୁ ଯାହା ନା କି ମଦନ ଦହନେ ଝୁରି ଗେନୁ. ଏଇ ଯେଉଁ ଶ୍ଳୋକଟି ଗାୟନ କରୁଥିଲେ, ଇଏ ହେଉଛି ରାଧାରାଣୀଙ୍କର ଭାବ. ରଥଯାତ୍ରାର ରହସ୍ୟ ହେଉଛି ଏଇଟା. ଇଏ ହେଉଛି ରଥଯାତ୍ରାର ପ୍ରକୃତ ରହସ୍ୟ ବା ତତ୍ତ୍ୱ ହେଉଛି ଏଇଟା. ତେଣୁ ଇଏ ହେଉଛି ରାଧାରାଣୀଙ୍କର ଭାବ. ସେଇ ଭାବରେ ମହାପ୍ରଭୁ ନୃତ୍ୟ କରୁଥିଲେ. ତେଣୁ ଭଗବାନଙ୍କର ଯେଉଁ ହୃଦୟର ଭାବ ରୂପ ଗୋସ୍ୱାମୀ ସେଇଟାକୁ ଗୋଟେ ତାଳପତ୍ର ଲେଖିକିରି ରଖିଯାଇଥିଲେ. ତାପରେ ମହାପ୍ରଭୁ ଆସି ଦେଖିଲେ ସେଇଟାକୁ. ଏଇସବୁ ଆମେ ଆଲୋଚନା କରୁଥିଲେ. ଆଜି ଏଠୁ ଆରମ୍ଭ କରିବା. ସେ ଲେଖିଥିଲେ କ'ଣ ସେ ଶ୍ଳୋକ ନା, ପ୍ରିୟ ସୋହଂ ପ୍ରିୟ ସ୍ୱୟଂ କୃଷ୍ଣ ସହଚରୀ କୁରୁକ୍ଷେତ୍ରେ ମିଳିତ ତଥହଂ ସା ରାଧା ତତ୍ ଇଦମ୍ ଉଭୟ ସଙ୍ଗମ ସୁଖମ ତଥାପ୍ୟନ୍ତ ଖେଳନ୍ ମଧୁର ମୁରଲୀ ପଞ୍ଚମ ଦୋଷେ ମନ ମେ କାଳିନ୍ଦୀ ପୁଲିନ ବିପିନାୟ ସ୍ପୃହତି. ଇଏ ହେଉଛି ସେ ହେଉଛନ୍ତି ମୋର ପ୍ରିୟ ସୋ ସେଇ ପ୍ରିୟ କୃଷ୍ଣ ସେ ହେଉଛନ୍ତି କୃଷ୍ଣ ସହଚରୀ କୁରୁକ୍ଷେତ୍ର ମିଳିତ କୁରୁକ୍ଷେତ୍ରରେ ଏମାନଙ୍କର ମିଳନ ହେଇଥିଲା. କୃଷ୍ଣ ସହଚରୀ କୁରୁକ୍ଷେତ୍ର ମିଳିତ ତଥା ସା ରାଧା ମୁଁ ହେଉଛି ସେ ରାଧା ତତ୍ ଇଦମ୍ ଉଭୟ ସଙ୍ଗମ ସୁଖମ୍. ତେଣୁ ବର୍ତ୍ତମାନ ଆମେ ଦୁଇ ଜଣଙ୍କର ମିଳନ ହେଇଛି, ସଙ୍ଗ ସୁଖ ମିଳୁଛି. ତା ପୂର୍ବରୁ ବିଚ୍ଛେଦ ରହିଥିଲେ. ତେଣୁ ତଥାପି ଅନ୍ତ ଖେଳନ୍ ଅନ୍ତ ଖେଳନ୍ ମଧୁର ମୁରଲୀ ପଞ୍ଚମ ଜୁସେ. ତଥାପି ଯେଉଁ ଅନ୍ତ ଖେଳନ୍ କହିଲେ, ତଥାପି ଏ ଯେଉଁ ଖେଳ ବର୍ତ୍ତମାନ ଖେଳନ୍ କହିଲେ ପ୍ରିୟଙ୍କୁ ବର୍ତ୍ତମାନ ଖେଳୁଛନ୍ତି ମଧୁର ମୁରଲୀ ଭଗବାନ, ଆଉ ସେ ମୁରଲୀ ନାଦ କରୁନାହାନ୍ତି ଏଠି. ତେଣୁ ମନୋମେ କାଳିନ୍ଦୀ ପୁଲିନ ବିପିନାୟ ସୃହତି. ତେଣୁ କାଳିନ୍ଦୀ ଜଗନ୍ନାଥଙ୍କର ଷ୍ଟକରେ କୁହାଯାଇଛି, କଦାଚିତ କାଳିନ୍ଦୀ ତଟ ବିପିନ ସଙ୍ଗୀତ କରବ. ଜଗନ୍ନାଥ ହେଉଛନ୍ତି ସେଇ କୃଷ୍ଣ ଯେ କାଳିନ୍ଦୀ ଯମୁନା ତଟରେ ଲୀଳା କରୁଥିଲେ. ସେଇ ଲୀଳାରେ ଭଗବାନ ଯେଉଁ କରିଥିଲେ ଯମୁନା ତଟବନ ଚାରି, ସେଇ କାଳିନ୍ଦୀ ପୁଲିନ ବିପିନାୟ ସୃହତି. ଇଏ ହେଉଛି ରଥଯାତ୍ରା ଯେଉଁ ରହିଛି ଐଶ୍ୱର୍ଯ୍ୟ ଭାବରୁ ମାଧୁର୍ଯ୍ୟ ଭାବକୁ ନିଆଯିବ. ସିଂହଦ୍ୱାରରୁ ଗୁଣ୍ଡିଚା ଦ୍ୱାର, ନୀଳାଚଳରୁ ସୁନ୍ଦରାଚଳ. ଇଏ ହେଉଛି ରଥଯାତ୍ରାର ଉଦ୍ଦେଶ୍ୟ ହେଉଛି ଏଇଟା. କୁରୁକ୍ଷେତ୍ରରୁ ଗୋପୀମାନେ ନେଇଗଲେ କୃଷ୍ଣଙ୍କୁ. କୃଷ୍ଣ ନେଇଗଲେ ତାଙ୍କୁ ବୃନ୍ଦାବନ ନେଇଗଲେ କୁରୁକ୍ଷେତ୍ରରୁ. ତେଣୁ ଇଏ ହେଉଛି ରଥଯାତ୍ରା. ତେଣୁ ଏଇ ଶ୍ଳୋକର ସଂକ୍ଷେପାର୍ଥ ଶୁଣ ଭକ୍ତଗଣ, ଜଗନ୍ନାଥ ଦେଖିଯାଇଛେ ପ୍ରଭୁର ଭାବନା. ଆର ସଂକ୍ଷେପର ଅର୍ଥ କୁହାଯାଉଛି, ଆର ବିସ୍ତାର ଅର୍ଥ ରହିଛି. ତେଣୁ ଏଠି କୁହାଯାଉଛି ଶ୍ରୀରାଧିକା କୁରୁକ୍ଷେତ୍ରେ କୃଷ୍ଣର ଦର୍ଶନ ଯଦ୍ୟପି ପାୟନ ତବୁ ଭାବନ ଐଚ୍ଛନ. ଦଶମ ସ୍କନ୍ଦ 82 ଅଧ୍ୟାୟରେ ଏ ଲୀଳା ସବୁ ବର୍ଣ୍ଣନା କରାଯାଇଛି. ରାଧିକାଙ୍କୁ ରାଧିକା କୁରୁକ୍ଷେତ୍ରରେ ଭଗବାନ ଦର୍ଶନ କରିକିରି ମଧ୍ୟ ଏଇଭଳି ଭାବେ ଚିନ୍ତା କରୁଛନ୍ତି. କ'ଣ ନା, ରାଜବେଶ ହାତୀ ଘୋଡ଼ା ମନୁଷ୍ୟ ଗହନ କାହା ଗୋପବେଶ କାହା ନିର୍ଜନ ବୃନ୍ଦାବନ. ବୃନ୍ଦାବନରେ ଯେଉଁ ରହିଛି କୁଜତ କୋକିଳ ହଂସ ସାର ସରଣ କିର୍ଣ୍ଣେ ମୟୂରା କୁଳେ ନାନା ରତ୍ନ ନିବଦ ମୂଳ ବିଟପ ଶ୍ରୀ ବୃନ୍ଦାବନେ राधाकृष्णमहनिशं भवदतो जीवार्थदौजौ मुदा वन्दे रूपसनातनौ रघुजुगौ श्रीजीवगोपालकौ वृन्दावन श्रेष्ठधाम तद्धाम वृन्दावन भगवान जोड़ सबुठारु के सबुठारु अर्चनीय भजनीय कौन से ब्रजेशतनय कौन से श्लोक ये ब्रजेशतनय तद्धाम वृंदावन आराध्य भगवान सब श्रेष्ठ आराध्य होती भगवान कृष्ण एवं तर धाम मत से भाव आराध्य वृंदावन धाम तेणु से ही भाव से ही कृष्ण से ही वृंदावन जब पाई तब है बांचित पुराण कुरुक्षेत्र जदि तर मिलन किंतु से माधुर्य भाव ना ऐश्वर्य भाव रही तेणु तक सब भल लगुना तेणु ये श्लोकटी अच्छे दशम स्कंद बयासी अध्याय श्लोक अणचाशी कहुच आहोस्ते नलिननाभ पदारविंदम योगेश्वरै हृदि विचिन्त्य अगाध बोधै संसार कूप पतितो तरणावलम्बम् गेहं जुषामपि मनस्यु द्यात् सदा नः गोपीमान भाव ये जो कथा कहुछन्ति ये एटाकु कौन प्रणय कोपरे कहुछन्ति श्लोकटी जे आहु एइभळि भावरे आहुश्चते सेमाने एइभळि भावरे कहिले कौन हे नळेन नाव ये पदार्थ आपणकर हे नळीन नाभ भगवान जो नाभि रही बहुत सुंदर पद्म नाभ से नळीनाभ पदारविंद पद मध्य से भाव पद्म भली पदारविंद योगेश्वरी हृदय विचिंत मगाध बोध जो मैंने योगेश्वरी रही योग योग भगवान ध्यान करोगेश्वर चिंता करदय अगाध बोध योग मध्यम भगवान को चिंतन करदय से दर्शन करगवान को अगाध बोध संसार कूपति तो तरणावलम्बम आम संसार कूप पड़ जा गोपी मैंने कौन आम संसार कूप पड़ जा पतित हो जामको उत्तरणा आमको उद्धार कर उत्तरावलम्बम गेहं दुषामपि मनस्यु दिया सदान तेणु ये आम गृह आमको ये कर आम मन सब उदय हूँ आपण यह भाव प्रार्थना करोपी मान दशम स्कंद बयासी अध्याय अणचास श्लोक ये कहुचे तेणु ताकू तार अर्थ कले कृष्णदास कविराज गोस्वामी तुमार चरण मोर ब्रजपुर घरे उदय कर जदि तबे वाछा पूरे ये प्रार्थना प्रभु ये आप दर्शन कले आमर तृप्ति आसुना आम चाहू आम वृंदावन आप दर्शन करू वृंदावन भाव यटा वृंदावन से सम्मान हो पारे ना से कहुए भगवान अच्छी द्वारकार पूर्ण मथुरार पूर्णतर एवं वृंदावन रही पूर्णतम माधुर्य भाव रही से भगवान बोल के जानते ना कृष्ण को जानती हूँ रहुणी चोर ये सब बहुत कथा रही माधुर्य भाव तेणु यही भाव गोपी मैंने भक्ति सिद्धांत सरस्वती ठाकुर अनुभास कही से कौन से आकांक्षा न रखी शुद्ध भाव में भगवान को सेवा करती से कृष्ण का ऐश्वर्य बंधा नुहत कि से स्वयं परमपुरुष भगवान बोली जाणी मुग्ध नुहत स्वाभाविक भाव में कृष्ण को भल पाइबा प्रति गोपी मैंने आकृष्ट अटंती कारण से वृंदावन जन आकर्षण युवक थे जो भाई भाव वृंदावन गोपी मैंने भगवान कृष्ण को निजर प्रिय भावुले कृष्ण मतलब भाव भावुले जो भगवान जो पूजा आराधना हो सब विभिन्न प्रकार वेद सब स्तुति जंग ब्रह्मा वरुणेन्द्र रुद्र मृत स्तुनती दिव्य स्तवे बहुत दिव्य स्तव माध्यम पूजा कराए कि सी कह मत आनंद दिए ना चैतन चर्चा कहले गोपी जदि मान करी करे भर्सन वेद स्तुति हईते से ही हरे मोर मन गोपी मैंने जो भर्सना करती से बहुत आनंदित हमें वेद स्तुति कहे भगवान देखिए आनंदित हमें ना नुह वेद स्तुति भगवान आनंदित हमें ना भगवान आनंदित हमें कि अधिक आनंदित हमें गोपी मान ये गोपी मैंने गाड़ी दिखते भर्सना करती ତେଣୁ ଭାଗବତର ଶୋକ ଗୁଢ଼ାର୍ଥ ବିଷଦ କରିବା, ରୂପ ଗୋସ୍ୱାଇଁ ଶୋକ କହିଲେ ଲୋକ ବୁଝାଇବା, ତେଣୁ ଏହିସବୁ ଶୋକଟି ରହିଛନ୍ତି, ଏହାର ଶୋକ ଅର୍ଥ କଲେ ରୂପ ଗୋସ୍ୱାମୀ ବର୍ଣ୍ଣନା କଲେ। ଯାହାତେ ଲୀଳା ରସ ଚୌରାଶୀ, ଯାହାତେ ଲୀଳା ରସ ପରିମଳ ଗାରି ବନ୍ୟା ପରିତା ବନ୍ୟା ପରିତା ଧନିଆ କ୍ଷୌଣୀ ବିଲସତି ବୃତା ମାଧୁରୀ ମାଧୁରୀ ଭି ତତ୍ରାସ୍ମାଭି ଚଟ୍ରକ ପଶୁପିଭାବ ମୁଗ୍ଧାନ୍ତରାଭି ସମ୍ଭିତସ୍ତ୍ୱଂ ସମ୍ଭିତସ୍ତ୍ୱଂ ବଳୟ ବଦନୋଲ୍ଲାସି ବେଣୁ ବିହାରମ୍। ଗୋପୀମାନେ କହୁଛନ୍ତି, ହେ କୃଷ୍ଣ, ଆପଣଙ୍କ ଲୀଳାରସ ମାଧୁର୍ଯ୍ୟ ମଥୁରା ଜିଲ୍ଲାର ମାଧୁରୀ ପରିବେଷ୍ଟିତ ମହିମା ମଣ୍ଡିତ ବୃନ୍ଦାବନ ଧାମର ସମଗ୍ର ଅରଣ୍ୟରେ ପ୍ରସାରିତ ହୋଇଛି। ଉକ୍ତ ଦିବ୍ୟ ଧାମର ମନମୁଗ୍ଧକର ପରିବେଶରେ ଆପଣ ଅଧରରେ ମୁରଳୀ ଧାରଣ କରି ଏବଂ ଅକଳ୍ପନୀୟ ଭାବ ବିଭଳତାର ସର୍ବଦା ବିମୁଗ୍ଧ ଆମ ଗୋପୀମାନଙ୍କ ଦ୍ୱାରା ପରିବେଷ୍ଟିତ ହୋଇ ଆପଣଙ୍କ ଲୀଳା ଉପଭୋଗ କରିପାରନ୍ତି। ରୂପ ଗୋସ୍ୱାମୀଙ୍କର ଲଳିତ ମହାଦେବରୁ ଏହା ଶ୍ଳୋକଟି ଉଦ୍ଧାର କରାଯାଇଛି। ଏହି ମତ ମହାପ୍ରଭୁ ଦେଖି ଜଗନ୍ନାଥେ ସୁଭଦ୍ରା ସହିତ ଦେଖେ ବଂଶୀ ନାହିଁ ଆତେ। ମନ୍ଦିରରେ ସୁଭଦ୍ରା ସହିତ ଜଗନ୍ନାଥ ରହିଛନ୍ତି, କିନ୍ତୁ ତାଙ୍କର ହାତ ନାହିଁ, ବଂଶୀ ନାହିଁ। ତ୍ରିଭଙ୍ଗ ସୁନ୍ଦର ବ୍ରଜେ ବ୍ରଜେନ୍ଦ୍ର ନନ୍ଦନ କାହା ପାବ ଏଇ ବାଞ୍ଛା ବାଡ଼େ ଅନୁକ୍ଷଣ। ସେ ବ୍ରଜେନ୍ଦ୍ର ନନ୍ଦନକୁ ମୁଁ କେଉଁଠି ପାଇବି, ଏଇ ବାଞ୍ଛା ତାଙ୍କର ପଡ଼ୁଥାଏ ସବୁବେଳେ। ରାଧିକା ଉନ୍ମାଦ ଯାଇଛେ ଉଦ୍ଧବ ଦର୍ଶନେ ଉଦ୍ଘନ୍ନା ପ୍ରଳାପ ଦେଇଛେ ପ୍ରଭୁର ରାତ୍ରି ଦିନେ। ଦଶମ ସ୍କନ୍ଧ 47 ଅଧ୍ୟାୟରେ ଭ୍ରମର ଗୀତରେ ଏଇଟା କୁହାଯାଇଛି। ଉଦ୍ଧବଙ୍କୁ ପଠେଇଥିଲେ ଭଗବାନ ଗୋପୀମାନଙ୍କୁ ସାନ୍ତ୍ୱନା ଦେବା ପାଇଁ। ଆମେ ସେଇଟା ଆଗରୁ ପୂର୍ବରୁ ଆଲୋଚନା କରିଛୁ। ସେଇଟା ଉଦ୍ଧବ ଏତେ ଉନ୍ନତ ଭକ୍ତ ଥିଲେ ଭଗବାନଙ୍କର, 11 ସ୍କନ୍ଧ 14 ଅଧ୍ୟାୟରେ ଭଗବାନ କହିଛନ୍ତି, ଉଦ୍ଧବ ତୁମେ ମୋର ଯେତେ ପ୍ରିୟ ଆଉ କେହି ମୋର ଏତେ ପ୍ରିୟ ନୁହନ୍ତି। ନ ତଥା ଆମେ ପ୍ରିୟତମ ଆତ୍ମଜୋନି ନ ଶଙ୍କର ନ ସଂକର୍ଷଣ ନ ଶ୍ରୀ ନୈବ ଆତ୍ମା ତ ଯଥା ଭଗବାନ। ଏମିତିକି ମୋର କ'ଣ ଯଥା ନ ତଥା ଆମେ ପ୍ରିୟ ଆତ୍ମଜୋନି ବ୍ରହ୍ମା ମଧ୍ୟ ତାଙ୍କର ଏତେ ପ୍ରିୟ ନୁହନ୍ତି, ଶଙ୍କର ମଧ୍ୟ ତାଙ୍କର ଏତେ ପ୍ରିୟ ନୁହନ୍ତି, ସଂକର୍ଷଣ ମଧ୍ୟ ଏତେ ପ୍ରିୟ ନୁହନ୍ତି, ଏବଂ ତାଙ୍କ ସ୍ତ୍ରୀ ଲକ୍ଷ୍ମୀଦେବୀ ମଧ୍ୟ ତାଙ୍କର ଏତେ ପ୍ରିୟ ନୁହନ୍ତି, ଏବଂ ନୈବ ଆତ୍ମା ତାଙ୍କର ଆତ୍ମା ମଧ୍ୟ ତାଙ୍କର ଏତେ ପ୍ରିୟ ନୁହଁ ଯେତେ ଉଦ୍ଧବ ପ୍ରିୟ। ତେଣୁ ପ୍ରିୟ ବ୍ୟକ୍ତିଙ୍କୁ ପଠେଇଲେ ସନ୍ଦେଶ ଦେଇକରି ଦଶମ ସ୍କନ୍ଧ 47 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଉଦ୍ଧବ ସନ୍ଦେଶ। ଗୋପୀମାନେ ଏବଂ ପିତାମାତାଙ୍କୁ ସନ୍ଦେଶ ଦେବା ପାଇଁ ସେ ଆସିଥିଲେ, 11 ମାସ କାଳ ରହିଲେ ସେଠି। ତେଣୁ ଏହିଭଳି ଭାବରେ ଉଦ୍ଧବ ଭାବୁଥିଲେ, ବହୁତ ବୁଦ୍ଧିମାନ ସେ। ସେ ହେଉଛନ୍ତି କ'ଣ, ସେ ହେଉଛନ୍ତି ଦେବଗୁରୁ ବୃହସ୍ପତିଙ୍କର ଶିଷ୍ୟ, ଭଗବାନଙ୍କ ଅତ୍ୟନ୍ତ ପ୍ରିୟ, ଏବଂ ସେ ହେଉଛନ୍ତି ବୃଷ୍ଣିମାନଙ୍କର ଶ୍ରେଷ୍ଠ ମନ୍ତ୍ରୀ, କୃଷ୍ଣଙ୍କର ଦୈତ୍ୟ ସଖା। କିନ୍ତୁ ତଥାପି ସେ ଭାବୁଥିଲେ, ଗୋପୀମାନଙ୍କର ଯେଉଁ ବିରହ ରହିଛି ମୁଁ ଦୂର କରିଦେବି, କାରଣ ଭଗବାନ ତ ସବୁଠି ଅଛନ୍ତି ଆଉ ବିରହ କ'ଣ। କିନ୍ତୁ ସେ ଯେତେବେଳେ ଦେଖିଲେ ରାଧାରାଣୀଙ୍କର ଉନ୍ମାଦ, ସେତେବେଳେ ନିଜକୁ ତିରସ୍କାର କରିଛନ୍ତି। ମୁଁ କିଛି ନୁହଁ, ତାଙ୍କର ପାଦଧୂଳି କାମନା କରିଛନ୍ତି। ଏସବୁ କଥା ଦଶମ ସ୍କନ୍ଧ 47 ଅଧ୍ୟାୟ ବର୍ଣ୍ଣନା କରାଯାଇଛି। ରାଧିକା ଉନ୍ମାଦ ଯାଇଛି ଉଦ୍ଧବ ଦର୍ଶନେ, ଉଦ୍ଧବ ଯାଇଥିଲେ, ଉଦ୍ଧବ ଯାଇକରି ଦେଖୁଛନ୍ତି ରାଧାରାଣୀଙ୍କର ଉନ୍ମାଦ। ଭ୍ରମର ଗୀତିରେ ବର୍ଣ୍ଣନା କରାଯାଇଛି, 10ଟି ଶ୍ଳୋକ ରହିଛନ୍ତି। ଇଏ ହେଉଛି ପ୍ରଳାପ କରୁଛନ୍ତି ରାଧାରାଣୀ, ଉଦ୍ଘୂର୍ଣ୍ଣା ପ୍ରଳାପ ତେଇଛେ ପ୍ରଭୁର ରାତ୍ରି ଦିନେ। ସେହିଭଳି ଭାବରେ ମହାପ୍ରଭୁ ରହୁଥିଲେ ଗମ୍ଭୀରାରେ, ଅନ୍ତଃଳୀଳା ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି। ମହାପ୍ରଭୁ ଭାବ ସେହିଭଳି ଭାବ ରାଧାରାଣୀଙ୍କ ଭାବରେ ସେ ରହୁଥିଲେ, ତେଣୁ ସେ ସବୁଦିନେ ଆସ୍ୱାଦନ କରୁଥିଲେ ଚଣ୍ଡୀଦାସ, ବିଦ୍ୟାପତି ଏବଂ ଜୟଦେବର ଗୀତ। ରାୟ ଏବଂ ସ୍ୱରୂପଙ୍କ ସହିତ ଆସ୍ୱାଦନ କରୁଥିଲେ, ରାୟ ରାମାନନ୍ଦ ଏବଂ ସ୍ୱରୂପ ଦାମୋଦରଙ୍କ ସହିତ ମହାପ୍ରଭୁ ଏହି ଲୀଳାକୁ ଆସ୍ୱାଦନ କରୁଥିଲେ। ଏଇ ଯେଉଁ ରାତି ଲୀଳା ସବୁ ରହିଛି, ଏଇଟା ବନ୍ଦ କରିଦେବେ କି ଆମର ଇଏକୁ କାମଟାକୁ? ପାଞ୍ଚଟି ଚନ୍ଦନ ବନ୍ଦ କରିଦେଲା, ଲାଇନ୍ ପଳେଇଲା ବୋଲି ଏଇଟା ଏଇଠି ଏପଟେ ଏପଟେ ନା ସେପଟେ ତେଣୁ ଏଇଭଳି ଭାବରେ ମହାପ୍ରଭୁ ସେ ରାଧାରାଣୀଙ୍କ ଭାବକୁ ଆସ୍ୱାଦନ କରୁ ତିନ ବାଞ୍ଛା ଅଭିଳାଷୀ ସଚିଗର୍ଭେ ପରିକାଶୀ ସଙ୍ଗେ ଲୟା ପାରିଷଦ କ'ଣ ସେଇ ତିନୋଟି ବାଞ୍ଛା ରହିଗଲା ଭଗବାନ ଜାଣିପାରିଲେ ନାହିଁ ସେଇଟା କ'ଣ ସେ ଜିନିଷ କ'ଣ ସେ କୃଷ୍ଣ ପ୍ରେମ ବସ୍ତୁଟା କିଭଳି ଭାବରେ ଶ୍ରୀ ରାଧା ପ୍ରଣୟ ମହିମା କିଦୃଶଙ୍ଗବା ନୈବା ସ୍ୱାଦ୍ୟନାଦ୍ଭୁତ ମଧୁରିମା କିଦୃଶଙ୍ଗବା ମଧ୍ୟ ସୌଖ୍ୟଂ ଚାଷ୍ୟଂ ମଧୁନୁଭବତ୍ କିଦୃଶଙ୍ଗ ବ୍ୟତି ଲୋହା ତଦ୍ଭାବାଢ଼ ସମଜନୀ ସଚିଗର୍ଭ ସିନ୍ଧୁ ହରିନ୍ଦୁ ସେଇଥିପାଇଁ ମହାପ୍ରଭୁ ଆସିଲେ ନିଜେ ସେଇଟାକୁ ଆସ୍ୱାଦନ କରି ସମସ୍ତ ଭକ୍ତମାନଙ୍କୁ ପ୍ରଦାନ କଲେ କୌଣସି ବାଛ ବିଚାର କଲେ ନାହିଁ ମହାବଦାନ ସିଏ ତେଣୁ ରାଧାଙ୍କର ଯେଉଁ ପ୍ରଣୟ ସେ ତ ଜାଣିପାରିଲେ ନାହିଁ ଭଗବାନ କାରଣ ଭଗବାନ ହେଉଛନ୍ତି ବିଷୟ ଏ ପ୍ରେମର ବିଷୟ ହେଉଛନ୍ତି ସିଏ କୃଷ୍ଣ ପ୍ରେମର ବିଷୟ ହେଉଛନ୍ତି ସିଏ କିନ୍ତୁ ରାଧାରାଣୀ ହେଉଛନ୍ତି ଆଶ୍ରୟ ତେଣୁ ଆଶ୍ରୟ ଜାତୀୟ ସୁଖ ବିଷୟ ଜାତୀୟ ଠାରୁ ସୁଖ ଠାରୁ କୋଟି ଗୁଣ ଅଧିକ ତେଣୁ ଭଗବାନଙ୍କର ଲୋଭ ହେଲା ଭଗବାନଙ୍କ ଲୋଭ ଶ୍ରୀ ରାଧା ପ୍ରଣୟ ମହିମା କିନ୍ତୁ ସମାନେ ସାଧୁ ଏନାଦ୍ଭୁତ ଅଧୁରିମା ଯେଉଁ ଅଦ୍ଭୁତ ମଧୁରିମା ରହିଛି ଭଗବାନଙ୍କ ପ୍ରେମରେ ସେଇଟା ସ୍ୱାଦଟା କିଭଳି ଭାବ ଟେଷ୍ଟଟା କିଭଳି ଏଇଟା ଭଗବାନ ଜାଣିପାରିଲେ ନାହିଁ ଏବଂ ଯେଉଁ ସୁଖ ସେ ପ୍ରାପ୍ତ ହେଉଛନ୍ତି ରାଧାରାଣୀ ସେଇଟା କିଭଳି ଭାବରେ ଏଇ ତିନୋଟି ବାଞ୍ଛା ପୂର୍ଣ୍ଣ ହେଇପାରିଲା ନାହିଁ ସେଥିପାଇଁ ଭଗବାନ ଆସିଲେ ରାଧାରାଣୀଙ୍କର ଭାବ ନେଇକିରି ଗୌରାଙ୍ଗ ମହାପ୍ରଭୁରେ ଆସିକିରି ସେଇଟା ଆସ୍ୱାଦନ କରୁଥିଲେ ଏଇ ଗମ୍ଭୀରାରେ ବାର ବର୍ଷ କାଳ ଆସ୍ୱାଦନ କରିଛନ୍ତି ତେଣୁ ଚଣ୍ଡିଦାସ ତାପରେ ଆମର ଯେଉଁ ବିଦ୍ୟାପତି ଏବଂ ଇଏ ହେଉଛନ୍ତି କ'ଣ ତାଙ୍କ ନା ମା କ'ଣ ଗୀତ ଗୋବିନ୍ଦ ଜୟଦେବ ଏ ଗୀତକୁ ସବୁ ଆସ୍ୱାଦନ କରୁଥିଲେ ରାୟ ରାମାନନ୍ଦବ ସ୍ୱରୂପ ଦାମୋଦରଙ୍କ ସହିତ ସେସବୁ ଗୀତ ଗାନ କରୁଥିଲେ ସେ ଗୀତକୁ ସେ ଆସ୍ୱାଦନ କରୁଥିଲେ ଆମେ କାଲି କଥା ପାଠ କରୁଥିଲେ ଏସବୁ ଗୀତକୁ ସେ ଆସ୍ୱାଦନ କରୁଥିଲେ ଭଗବାନ ରତି ସୁଖ ସାହାରେ ରତମ ବି ସାହାରେ ଧୀର ସମୀରେ ଯମୁନା ତୀରେ ବସିଛି ବନ ବନ ମାଳ ଏଇଭଳି ଭାବରେ ସେ ଗୀତ ସବୁ ରହିଛି ଆସ୍ୱାଦନ କରୁଥିଲେ ମହାପ୍ରଭୁ ପ୍ରତିଦିନ ଆସ୍ୱାଦନ କରୁଥିଲେ ତେଣୁ ଇଏ ହେଉଛି ରାଧିଙ୍କ ଭାବ ଉନ୍ମାଦ ଭାବ ଯାହାକୁ ଦେଖିକିରି ଉଦ୍ଧବ କହିଲେ ମୁଁ ଅତି ତୁଚ୍ଛ ତାଙ୍କ ତୁଳନାରେ ତାଙ୍କ ପାଦଧୂଳି କାମନା କରିଛନ୍ତି ତାଙ୍କ ପାଦଧୂଳି ପ୍ରାପ୍ତ ହେଲେ ମୁଁ ହୁଏତ କିଛି କୃଷ୍ଣ ପ୍ରେମ ଆସ୍ୱାଦନ କରିପାରିବି ଏଇଭଳି ଭାବରେ ଉଦ୍ଧବ ପ୍ରାର୍ଥନା କରିଛନ୍ତି ଆଶା ମହୋ ଚରଣରେଣୁ ଯୋସାଙ୍ଗ ହଂ ଶ୍ୟାମ ବୃନ୍ଦାବନେ କିମ୍ବି ଗୌଣମଲତ ଔଷଧୀ ନାମ ଯାଦୁସ୍ତ୍ୟଜ୍ୟଶୋଧନାର୍ଯ୍ୟ ପଥଂ ଚ ହିତ୍ୱା ଭେଜୋ ମୁକୁନ୍ଦ ପଦଭୀର ଶ୍ରୁତିଭିପି ମୁଗ୍ୟାମ ଦଶମ ସ୍କନ୍ଧ 47 ଅଧ୍ୟାୟରେ ଭଗବାନ ପ୍ରାର୍ଥନା କରିଛନ୍ତି ପ୍ରଭୁ ମୋର ଏତିକି ଆଶା ଭଗବାନ କହିଲେ ଉଦ୍ଧବ ତୁମେ ବଦ୍ରୀନାଥ ଯାଅ ସେ କହିଲେ ପ୍ରଭୁ ମୁଁ ମୋର ବଦ୍ରୀନାଥ ଯିବି ଯେ କିନ୍ତୁ ମୁଁ ମଧ୍ୟ ବୃନ୍ଦାବନରେ ରହିବି ବୃନ୍ଦାବନ ଗୋଟେ ଗୁଣ୍ମଲତା ହିସାବରେ ରହିବି ଔଷଧ ହିସାବରେ ରହିବି ଗୋପୀମାନେ ଯେତେବେଳେ ଆପଣଙ୍କ ବିରହରେ ବିଚରଣ କରୁଥିବେ ସେଇଠି ବୃନ୍ଦାବନରେ ସବୁବେଳେ ନିତ୍ୟଲୀଳା ଭଗବାନଙ୍କ ଚାଲିଛି ନୁହେଁ ଯେ ବୃନ୍ଦାବନରେ ଭଗବାନ ଲୀଳା ଚାଲିଗଲା 5000 ବର୍ଷ ହେଇଗଲା ଆଉ ନାହିଁ ନା ସବୁବେଳେ ରହିଛି ଯେଉଁ କୁହାଯାଇଛି ବୃନ୍ଦାବନ ପରିତ୍ୟଜ୍ୟ ପାଦମ ଏକଙ୍କ ନ କରିଛନ୍ତି ଭଗବାନ ବୃନ୍ଦାବନ ତ୍ୟାଗ କରି କୁଆଡ଼େ ଯାଆନ୍ତି ନାହିଁ ସବୁବେଳେ ତାଙ୍କ ଲୀଳା ଚାଲିଛି ଗୋପୀମାନେ ମଧ୍ୟ ସେଇଭଳି ଭାବରେ ଭଗବାନଙ୍କୁ ଅନ୍ୱେଷଣ କରୁଛନ୍ତି ତେଣୁ ସେମାନେ ଯେତେବେଳେ ଏଇଭଳି ଭାବରେ ପାଗଳିନୀ ଅବସ୍ଥାରେ ଯାଉଥିବେ ଭଗବାନଙ୍କ ଅନ୍ୱେଷଣରେ ସେତେବେଳେ ରାସ୍ତାରେ ଯାଇ ଯିବେ ନାହିଁ ସର୍ଟକଟ୍ ଦେଖିକିରି କଣ୍ଟା ପଟେ ଯାହା ହେଉ କିଛି ଅସୁବିଧା ନାହିଁ ସେପଟେ ଚାଲିଯିବେ ତେଣୁ ଇଏ ତାଙ୍କର ପାଦଧୂଳି ପ୍ରାପ୍ତ ହେଇଯାଇପାରନ୍ତି ଏଇଭଳି ଭାବରେ ପ୍ରାର୍ଥନା କରିଛନ୍ତି ବର୍ତ୍ତମାନ ମଧ୍ୟ ସେ ରହିଛନ୍ତି ଉଦ୍ଧବ ରହିଛନ୍ତି ସେଠି ବୃନ୍ଦାବନରେ ଉଦ୍ଧବ କିଆରି ବୋଲି କୁହାଯାଏ ତେଣୁ ଏଇଭଳି ଭାବରେ ମହାପ୍ରଭୁ ରାତ୍ରି ଦିନ ରାଧାରାଣୀଙ୍କ ଭାବରେ ସେ ରସକୁ ଆସ୍ୱାଦନ କରୁଥିଲେ ମା ଭାବ ପ୍ରକାଶ ପ୍ରେମର ଉନ୍ନତତର ସ୍ଥିତି ରହିଛି ସ୍ନେହ ମାନ ପ୍ରଣୟ ରାଗ ଅନୁରାଗ ଭାବ ମହାଭାବ ଏ ମହାଭାବକୁ ଆସ୍ୱାଦନ କରୁଥିଲେ ମହାପ୍ରଭୁ ତେଣୁ ଦ୍ୱାଦଶ ବର୍ଷର ଶେଷ ଏଇଛେ ଗୁଆଇଲ ଏଇ ମତ ଶେଷ ଲୀଳା ତ୍ରିବିଧାନେ କହିଲ ତେଣୁ ଏଇଭଳି ଭାବରେ ମହାପ୍ରଭୁ 12 ବର୍ଷ ଯେଉଁ ଗମ୍ଭୀରାରେ ରହିଲେ ସେଇ କୃଷ୍ଣ ପ୍ରେମକୁ ଆସ୍ୱାଦନ କରୁଥିଲେ ଯାହାକି ରାଧାରାଣୀ ଆସ୍ୱାଦନ କରୁଥିଲେ ସେଇ ଭାବ ସେ ପ୍ରାପ୍ତ ହେଉଥିଲେ। କେତେବେଳେ ଗଙ୍ଗ ହେଉଥିଲେ ଜ ଜ ଗ ଗ ହୋଇକରି ଗମ୍ଭୀରା ଭିତରେ ରହିକରି ନାକ ସବୁ ଘଷିକରି ମୁହଁ ସବୁ ରକ୍ତ ବାହାରୁଥିଲା ଏବଂ କେତେବେଳେ ତାଙ୍କ ପାଖରେ ସେ ଜଗିକି ରହିଥିଲେ ସ୍ୱରୂପ ଦାମୋଦର ଇତ୍ୟାଦି ବିଶେଷ ଭାବରେ ଗୋବିନ୍ଦ ରହୁଥିଲେ କାଳେ ପଳେଇ ନଯିବେ ବୋଲି କିନ୍ତୁ ତଥାପି କବାଟ ଫବାଟ ଦିଆ ହେଇଥିବ ଗମ୍ଭୀରା ଭିତରେ ସେ ଯାଇକରି ଜଗନ୍ନାଥଙ୍କର ସାମ୍ନାରେ ସିଂହଦ୍ୱାରରେ ସେଠି ପଡ଼ିଥିବେ ସେଠି ସେ ଗାଭୀମାନେ ସବୁ ଅଛନ୍ତି ସେଇଠି କୁର୍ମ ଆକାରରେ ପଡ଼ିଥିବେ ସେ ଗାଭୀମାନେ ଆସି ତାଙ୍କୁ ଚାଟୁଥିବେ ଯେତେବେଳେ ସ୍ୱରୂପ ଦାମ ଦେଖିବେ ନାହାନ୍ତି ଶବ୍ଦ ଆଉ ଶୁଭୁନି ସବୁ ଦେଖିଲା ବେଳକୁ ନାହାନ୍ତି ସିଏ ପୁଣି ଯିବେ କୁଆଡ଼େ ଗଲେ ଦେଖିଲା ବେଳକୁ ପଡ଼ିଛନ୍ତି ସେଇଠି ହାତ ଗୋଡ଼ ସବୁ ସଙ୍କୁଚିତ ହେଇଯାଇଛି ଇଏ ହେଉଛି ମହାଭାବ ପ୍ରକାଶ ପୁଣି କେତେବେଳେ ଦେଖିଲା ବେଳକୁ ସମୁଦ୍ରରେ ଝାମ୍ପ ଦେଇ ଯମୁନା ବୋଲି କହିକି ସମୁଦ୍ରରେ ଝାମ୍ପ ଦେଇକି କୋଣାର୍କରେ ଯାଇ ବାହାରିଲେଣି ଗୋଟେ ଧୀବର ତାଙ୍କୁ ଯେତେବେଳେ ଦେଖିବ ସେ ଜାଲରେ ଯେତେ ପଡ଼ିବ ସେ କହିବେ କି ବିରାଟ ଗୋଟେ ମାଛ ତାକୁ ଯଦି ଧରିଦେବ ସେତେବେଳେ ସେ ପାଗଳ ହେଇକି ନୃତ୍ୟ କରିବ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ଏଣେ ସ୍ୱରୂପ ଦାମୋଦର ଇତ୍ୟାଦି ତାଙ୍କର ପାର୍ଷଦ ମାନେ ଖୋଜି 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 ପହଞ୍ଚିବ କୋଣାର୍କରେ ଦେଖିଲା ବେଳକୁ ଧୀବର ନୃତ୍ୟ କରୁଛି ଏଇଭଳି ଭାବରେ ତେଣୁ ଧୀବର କହି ମୋତେ କ'ଣ ଏଇ ଭୂତ ଲାଗିଯାଇଛି ତେଣୁ ସ୍ୱରୂପ ଦାମୋଦର କହିବେ ଠିକ୍ ଅଛି ମୁଁ ତାଙ୍କୁ ଭୂତ ଛଡ଼େଇଦେବି କହି ଗୋଟେ ଚାପୁଡ଼ା ମାରିବେ ଚାପୁଡ଼ା ମାରିଲେ ତାଙ୍କ ପୁଣି ଠିକ୍ ହେବ ସେ କୃଷ୍ଣ ପ୍ରେମ ସେ ପ୍ରାପ୍ତ ସମସ୍ତଙ୍କୁ ପ୍ରଦାନ କରିଛନ୍ତି ନମ ମହାବଦାନ ନ୍ୟାୟ କୃଷ୍ଣ ପ୍ରେମ ପ୍ରଦାନ କରିଛନ୍ତି କୌଣସି ବାଚ ବିଚାର କରିନାହାନ୍ତି ତେଣୁ ସନ୍ନ୍ୟାସ କରି ଚବିଶ ବର୍ଷର କହିଲା ଯେ ଯେ କର୍ମ ଅନନ୍ତ ଅପାର ତାହାର କେଜାଣିବେ ମର୍ମ ଏ ଚବିଶ ବର୍ଷ ଯେଉଁ ଆସିଲେ ଏ କ୍ଷେତ୍ରରେ ଅଧିକାଂଶ ସମୟ ସେ ରହିଲେ ତାହାର କ'ଣ କହିବା ଉଦ୍ଦେଶ୍ୟ କରିତେ କରି ଦିଗ୍ଦର୍ଶନ ମୁଖ୍ୟ ମୁଖ୍ୟ ଲୀଳାର କରି ସୂତ୍ର ଗଣନ ଏସବୁ ମୁଖ୍ୟ ମୁଖ୍ୟ ଲୀଳା କେତୋଟି ବର୍ଣ୍ଣନା କରାଯିବ କିନ୍ତୁ ଏ ପ୍ରଥମ ଅଧ୍ୟାୟରେ ସୂତ୍ର ଆକାରରେ କୁହାଯାଉଛି ପରେ ପରେ ସେଟାକୁ ବିସ୍ତାର ଭାବରେ କୁହାଯିବ ପ୍ରଥମ ସୂତ୍ର ପ୍ରଭୁର ସନ୍ନ୍ୟାସକରଣ ସନ୍ନ୍ୟାସ କରି ଚଳିଲା ପ୍ରଭୁ ଶ୍ରୀ ବୃନ୍ଦାବନ ଏ ମଧ୍ୟ ଲୀଳାର କଥା ମହାପ୍ରଭୁ ଚବିଶ ବର୍ଷର ଅନ୍ତିମ ଯେଉଁ ରହିଛି ମେଘ ମାଘ ମାସ ଶୁକ୍ଳ ପକ୍ଷରେ ମହାପ୍ରଭୁ କଟୁଆରେ କାଶ୍ୟପ ଭାରତୀ ଠାରୁ ସନ୍ନ୍ୟାସ ଗ୍ରହଣ କରିକିରି କରିକିରି ଚାଲିଲା ପ୍ରଭୁ ବୃନ୍ଦାବନ ବୃନ୍ଦାବନ ଅଭିମୁଖେ ଚାଲିଲେ ସନ୍ନ୍ୟାସ ନେଇଗଲେ ତେଣୁ ବୃନ୍ଦାବନ ଭଗବାନ ଦର୍ଶନ ପାଇବେ କହିକି ଯାଉଛନ୍ତି ଯଦିଓ ସେ ଭଗବାନ କିନ୍ତୁ ଭକ୍ତ ଭାବରେ ଆସିଛନ୍ତି ଭଗବାନ କେମିତି ଭକ୍ତି କରିବାକୁ ପଡ଼ିବ ସେ ଶିକ୍ଷା ଦେଉଛନ୍ତି ତେଣୁ ଭଗବାନ ଏଇଭଳି ଭାବ ପ୍ରେମେତେ ବିହ୍ୱଳ ବାହ୍ୟ ନାୟିକ ସ୍ମରଣ ରାଡ଼ ଦେଶ ତିନି ଦିନ କରିଲା ଭ୍ରମଣ ରାଡ଼ ଦେଶ ଏକ ଚକ୍ର ଗ୍ରାମ ଯେଉଁ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁ ଆସିଛନ୍ତି ସେଇଠି ତିନି ଦିନ କାଳ ଭ୍ରମଣ କଲେ ତାଙ୍କ ପଛରେ ଅବଶ୍ୟ ତାଙ୍କ ପାର୍ଷଦମାନେ ସେ ଥିଲେ ନିତ୍ୟାନନ୍ଦ ପ୍ରଭୁ ମହାପ୍ରଭୁ ଭୁଲାୟା ଗଙ୍ଗା ହାତରେ ଲୟ ଆଣିଲା ଯମୁନା ବୋଲିଆ ଏଇଟା ସବୁ ପରେ ବର୍ଣ୍ଣନା କରାଯିବ ନିତ୍ୟାନନ୍ଦ ପ୍ରଭୁ ଆଗେ ଆଗେ ଯାଇକରି ମହାପ୍ରଭୁ ଆସୁଛନ୍ତି ଗୋଟେ ଶ୍ଳୋକ ବାହାନ କରୁଛନ୍ତି ସେଇଟା ଏକାଶ ତେଇଶ ଅଧ୍ୟାୟରେ ଉଜ୍ଜୟିନୀ ବ୍ରାହ୍ମଣ ଜଣେ ଏଇ ଶ୍ଳୋକଟି ଗାନ କରନ୍ତି ସନ୍ନ୍ୟାସୀମାନେ ଏଇ ଶ୍ଳୋକଟି ଗାନ କରନ୍ତି ଏତାଂ ସ୍ୱାସ୍ଥ୍ୟ ପରାତ୍ମନିଷ୍ଠା ଅଧ୍ୟାଶିତଂ ପୂର୍ବତମୈର୍ମହର୍ଷିଭି ଅହଂ କରିଷ୍ୟାମି ଦୁରନ୍ତ ପାରଂ ତମୋ ମୁକୁନ୍ଦାଙ୍ଗ୍ରି ନିଷେବ ଏବ ଏଇଭଳି ଭାବରେ ସନ୍ନ୍ୟାସୀର ଯେଉଁ ମନ୍ତ୍ରଟି ଗାନ କରୁଥିଲେ ସିଏ ଉଜ୍ଜୟିନୀର ବ୍ରାହ୍ମଣ ଜଣକ ଏହି ଶ୍ଳୋକଟି ଗାନ କରୁଥିଲେ ମୁଁ ଏଇ ଭଗବାନ ଏତାଂଶ ଆସ୍ଥାଏ ପରାତ୍ମନିଷ୍ଠା ସେ ପରମାତ୍ମାଙ୍କ ପାଖରେ ମୁଁ ଆସ୍ଥା କରିଛି ସେ ମୋତେ ଉଦ୍ଧାର କରିବେ ଅଧ୍ୟାଶିତ ପୂର୍ବ ତମେ ମହର୍ଷି ବି ଖାଲି ମୁଁ ଯେ ଉଦ୍ଧାର ହେବି ତା ନୁହେଁ ପୂର୍ବରେ ମଧ୍ୟ ବହୁତ ମହର୍ଷିମାନେ ଉଦ୍ଧାର ହେଇଯାଇଛନ୍ତି ହଂ କରିଷ୍ୟାମି ଦୁରନ୍ତ ପାରମ୍ ଏ ଯେଉଁ ଭୌତିକ ଜଗତ ଯେଉଁ ଅନ୍ଧକାର ରହିଛି ଏଇଟାକୁ ପାର ହେବା ଏତେ ସହଜ ନୁହଁ କିନ୍ତୁ ମୁଁ ପାର ହେଇଯିବି ତୁମ ମୁକୁନ୍ଦାଙ୍ଗ୍ରି ନିଷେବ ହେବ ସେଇ ଭଗବାନଙ୍କର ମୁକୁନ୍ଦଙ୍କର ଅଙ୍ଗ୍ରି ସେବନରେ ବା ପୂଜାରେ ଅଙ୍ଗ୍ରି ପୂଜା କରିକିରି ମୁଁ ପାର ହେଇଯିବି ଏଇଭଳି ଭାବରେ ଶ୍ଳୋକ କହି ଯାଉଥିଲେ ଭାବ ବିହ୍ୱଳ ଅବସ୍ଥାରେ ରହିଥିଲେ ତେଣୁ ନିତ୍ୟାନନ୍ଦ ପ୍ରଭୁ ଟିକେ ଆଗୁଆ ଯାଇକରି ଗୋଟେ ଜାଗାରେ ଦେଖିଲେ କେତେଜଣ ଗୋପାଳ କିଛି ଗାଈ ଗୋଚାରଣ କରୁଛନ୍ତି ତେଣୁ ତାଙ୍କୁ କହିଲେ ଏଇ ଯେଉଁ ସନ୍ନ୍ୟାସୀ ଜଣକ ଆସୁଛନ୍ତି ପଚାରିବେ ବୃନ୍ଦାବନକୁ ବାଟ କେଉଁ ପଟେ ତୁମେ ଦେଖିଦେବ ଏଇ ବାଟଟା ଯେଉଁଟା ନବଦ୍ୱୀପକୁ ଯାଇଛି ତେଣୁ ସିଏ ଯେତେବେଳେ ଆସିଲେ ମହାପ୍ରଭୁ ଆସିକି ପଚାରିଲେ ଗୋପାଳମାନେ ସେ ଦେଖିକିରି ତାଙ୍କର ବୃନ୍ଦାବନ ଭ୍ରମ ହେଇଗଲା। ଗାଭୀମାନଙ୍କୁ ଦେଖିଲେ ହମ୍ବା ହମ୍ବା ଶବ୍ଦ କରୁଛନ୍ତି। ଭଗବାନ ଏଗାର ବର୍ଷ କାଳ, ଏଗାର ବର୍ଷରୁ ଛାଡ଼ି ଦିଅନ୍ତୁ, ଦୁଇ ତିନି ବର୍ଷ ଛାଡ଼ି ଦିଅନ୍ତୁ, ଭଗବାନ ତିନି ବର୍ଷରୁ ଆରମ୍ଭ କରିଥିଲେ ବତ୍ସାଚାରଣ ଆରମ୍ଭ କରିଥିଲେ। ତେଣୁ ଆଠ ବର୍ଷ କାଳ ବତ୍ସାଚାରଣ କରିକିରି, ଗୋଚାରଣ କରିକିରି ସମୟ କଟିଗଲା ତାଙ୍କର। ଆଠ ବର୍ଷ କାଳ ଭଗବାନ ହେଇକିରି ଗୋଚାରଣ କଲେ, ଏବଂ ଆମେ ଭଗବାନଙ୍କ ନାମ ଜପ କରୁଛେ, ଭଗବାନ ଗାଭୀମାନଙ୍କ ନାମ ଜପ କରୁଥିଲେ। ଆମେ ଆଲୋଚନା କରୁଛୁ ସେଇଟା, ବିଭିନ୍ନ ନାମ ସବୁ ରହିଛି, 108 ମାଳାରେ ସବୁ ଜପ କରୁଥିଲେ। ଏସବୁ ଗଲେ କି ନାହିଁ, ଠିକ୍ ଭାବରେ ଗଲେ କି ନାହିଁ, ଗଣି କରିକି ଛାଡ଼ୁଥିଲେ, ଭଗବାନ ଏଇଭଳି ଭାବରେ ଗୋଚାରଣ କରୁଥିଲେ। ତେଣୁ ବ୍ରାହ୍ମଣ ହିତାୟଚ, ଗାଭୀମାନଙ୍କ ଏବଂ ବ୍ରାହ୍ମଣମାନଙ୍କ ହିତ କରିବା ପାଇଁ ଭଗବାନ ଆସିଛନ୍ତି, ଏବଂ ଭଗବାନ ସବୁବେଳେ ସେଇଟା କରନ୍ତି। ତେଣୁ ଗାଭୀମାନଙ୍କୁ ଦେଖି ଭଗବାନଙ୍କର ବୃନ୍ଦାବନର ସ୍ମୃତି ହେଲା। ତେଣୁ ଗୋପାଳମାନଙ୍କୁ କହିଲେ, ଗୋପାଳମାନେ ବୃନ୍ଦାବନ କେଉଁ ପଟେ ବାଟ, ଯିଏ ସମସ୍ତଙ୍କୁ ବାଟ ଦେଖାଉଛନ୍ତି ସିଏ ପଚାରୁଛନ୍ତି ବାଟ କେଉଁ ପଟେ। ଆମକୁ ଏଇ ଭାଗବତରେ ଶ୍ଳୋକଟି ଅଛନ୍ତି, ମାୟା ମୃଗମ୍ ଇପ୍ସିତ ଅନୁଧାବତ, ମାୟା ମୃଗ ପଛରେ ଆମେ ସମସ୍ତେ ଧାଉଁଛେ। ତେଣୁ ଆମକୁ ଆମେ ଜାଣିନେ କେଉଁ ପଟେ ବାଟ, ଆମେ ଆମର ପ୍ରକୃତ ଧାମ କେଉଁଟା ଜାଣିନେ, ଭୌତିକ ଜଗତରେ ଘୁରି ବୁଲୁଛେ। ଆମକୁ ଉଦ୍ଧାର କରିବା ପାଇଁ ମହାପ୍ରଭୁ ଆସିଛନ୍ତି, ତେଣୁ ସେ ପଚାରୁଛନ୍ତି ବାଟ କେଉଁ ପଟେ ବୃନ୍ଦାବନକୁ। ତେଣୁ ନିତ୍ୟାନନ୍ଦ ପ୍ରଭୁ ଯେଉଁ କହିଥିଲେ ସେଇ ଅନୁସାରେ କହିଥିଲେ ଏଇପଟେ ବାଟ, ସେଇପଟେ ଆସିଲେ ପୁଣି ପହଞ୍ଚିଗଲେ ନବଦ୍ୱୀପରେ, ଆସି ଶାନ୍ତିପୁରରେ ପହଞ୍ଚିଗଲେ। ନିତ୍ୟାନନ୍ଦ ପ୍ରଭୁ ଖବର ଦେଲେ, ଅଯୋଧ୍ୟା ଚାରିଜଣ ଖବର ଦେଲେ, ଶାନ୍ତିପୁରରେ ଥିଲେ, ତାଙ୍କୁ ଖବର ଦେଲେ ମହାପ୍ରଭୁ ଯାଉଛନ୍ତି, ତାଙ୍କ ପାଇଁ ବସ୍ତ୍ରପସ୍ତ୍ର ସବୁ ରେଡ଼ି କରି ରଖ। ତେଣୁ ମହାପ୍ରଭୁ ଆସିଲେ ଶାନ୍ତିପୁରେ, ଆଚାର୍ଯ୍ୟର ଗୃହ ଆଗମନ, ପ୍ରଥମ ଭିକ୍ଷା କହିଲେ ତାହା ରାତ୍ରି ସଂକୀର୍ତ୍ତନ। ଯେତେବେଳେ ନଦୀ ପାର ହେଇକି ଆସି ଦେଖିଲେ ଅଦ୍ୱୈତାଚାର୍ଯ୍ୟ ସେଠି ଠିଆ ହେଇଛନ୍ତି, ଅଦ୍ୱୈତାଚାର୍ଯ୍ୟ ଆପଣ କ'ଣ ଏଠି ବୃନ୍ଦାବନରେ, କେମିତି ଆପଣ ଜାଣିଲେ ମୁଁ ଆସିଲି ବୃନ୍ଦାବନ? ତେଣୁ ଅଦ୍ୱୈତାଚାର୍ଯ୍ୟ ପ୍ରଭୁ କହି, ପ୍ରଭୁ ଆପଣ ଯେଉଁଠି ସେଇଟା ବୃନ୍ଦାବନ କହିକିରି, ତାପରେ ନେଇଯିବେ, ତାଙ୍କୁ ନେଇକିରି ତାଙ୍କର ଗୃହରେ ରହିବେ, କିଛି ଦିନ ରହିବେ ସେଠି। ପ୍ରଥମେ ଭିକ୍ଷା କହିଲେ ତାହା ରାତ୍ରି ସଂକୀର୍ତ୍ତନ, ଶାନ୍ତିପୁରରେ ଅଦ୍ୱୈତାଚାର୍ଯ୍ୟ ଗୃହରେ ମହାପ୍ରଭୁ ରହିଲେ, ଏବଂ ମହାପ୍ରଭୁକୁ ସେ ସବୁ ଖାଦ୍ୟ ଇତ୍ୟାଦି ଖାଦ୍ୟ ପ୍ରଦାନ କଲେ, ରାତ୍ରିରେ ସଂକୀର୍ତ୍ତନ ଆରମ୍ଭ ହେଲା। ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ମାତା ଭକ୍ତ ଗଣେରେ ତାହା କରିଲେ ମିଳନ, ସର୍ବସମାଧାନ କରି କହିଲେ ନୀଳାଦ୍ରି ଗମନ। ଏସବୁ ପରେ ବର୍ଣ୍ଣନା କରାଯିବ। ମା ଆସିଲେ, ସତୀଦେବୀ ଆସିଲେ, ମାଆଙ୍କର ପ୍ରାଣ ଚାଲିଯାଇଥିଲା ଭଳି ଲାଗୁଥିଲା ତାଙ୍କୁ, ଆଜି ଭଗବାନଙ୍କୁ ଦର୍ଶନ କଲେ। ତେଣୁ ସେଠି ରହିଲେ, କିଛି ଦିନ ରହିଲେ, ତାଙ୍କୁ ଭିକ୍ଷା କରି ଖାଇବାକୁ ଦେଲେ, ସବୁ ରୋଷେଇବାସ କରିକି ମାଆଙ୍କର ହସ୍ତରସ ରହିଛି ସେ ଖାଦ୍ୟ ଗ୍ରହଣ କଲେ ମହାପ୍ରଭୁ। ଭକ୍ତମାନେ ବହୁତ ଆନନ୍ଦ ତାଙ୍କର, ମହାପ୍ରଭୁଙ୍କର ଆସିଗଲେ, ମିଳନ ହୋଇଗଲା। ପୁଣି ଚିନ୍ତା କରିପାରୁନଥିଲେ ଆସିବେ ବୋଲି, ସେମାନେ ଭାବିଥିଲେ ଭଗବାନ ଚାଲିଗଲେ, ବୃନ୍ଦାବନ ଚାଲିଗଲେ, ଆଉ ଆସିବେ ନାହିଁ, ଦେଖା ହେବ ନାହିଁ, ଏଇଭଳି ଭାବରେ ଚିନ୍ତା କରୁଥିଲେ। କିନ୍ତୁ ଭଗବାନ ଯେତେବେଳେ ଆସିଗଲେ, କେତେ ଆନନ୍ଦ ତାଙ୍କର। ତେଣୁ ମହା କହିଲେ, ତମେ ବୃନ୍ଦାବନ ଯାଅ ନା, ତମେ ଏଇ ଜଗନ୍ନାଥ ପୁରୀରେ ରୁହ। ଜଗନ୍ନାଥ ପୁରୀ ଏବଂ ନବଦ୍ୱୀପ ପୁରୀ, ଏ ଦୁଇଟି ଯାକ ଆମର ଦୁଇଟି ଘର ଭଳି ସବୁବେଳେ ଯିବା ଆସିବା ହେଉଛି, ଭକ୍ତମାନେ ଯିବା ଆସିବା କରୁଛନ୍ତି, ତେଣୁ ଆମେ ଖବର ପାଇବୁ, ତମେ ଏଇଠି ରୁହ। ତେଣୁ ମହାପ୍ରଭୁ ଆଉ ବୃନ୍ଦାବନ ଯାଇକି ପୁରୀକି ଆସିଲେ। ମାତା ଭକ୍ତ ସର୍ବସମାଧାନ କରି କହିଲେ ନୀଳାଦ୍ରି ଗମନ। ତେଣୁ ସେଇ ଶାନ୍ତିପୁରରୁ ସେ ଆସିଲେ, ପୁରୀକୁ ଆସିଲେ, ଜଗନ୍ନାଥ ଧାମକୁ ଆସିଲେ। ପଥେ ନାନା ଲୀଳାରସ ଦେବ ଦର୍ଶନ, ମାଧବ ପୁରୀର କଥା ଗୋପାଳ ସ୍ଥାପନ। ବାଟରେ ସବୁ ବିଭିନ୍ନ ସ୍ଥାନ ଦେଇକରି ଏ ଯେଉଁ ଆସୁଥିଲେ ମହାପ୍ରଭୁ, ସେ ଯେଉଁ ରହିଛନ୍ତି କ'ଣ ଯେଉଁ ଇଏ ବାଲେଶ୍ୱର ଜଳେଶ୍ୱର ଇତ୍ୟାଦି ସେଇ ବାଟେ ସବୁ ଆସୁଛନ୍ତି, ସେ ମହାପ୍ରଭୁ ଆସୁଛନ୍ତି। ତେଣୁ ଯେତେବେଳେ ବାଲେଶ୍ୱରରେ ପହଞ୍ଚିଗଲେ ରେମୁଣାରେ ମାଧବପୁରୀଙ୍କ କଥା କହିଲେ, ରେମୁଣାରେ ସେଠି କ୍ଷୀରଚୋରା ଗୋପୀନାଥଙ୍କୁ ଦର୍ଶନ କଲେ। ଏସବୁ ପରେ ବର୍ଣ୍ଣନା କରାଯିବ, ଏଥିରେ ସଂକ୍ଷେପରେ ବର୍ଣ୍ଣନା କରାଯାଉଛି। ତେଣୁ ସେଇଠି ମହାପ୍ରଭୁ ରହିଲେ ନିତ୍ୟାନନ୍ଦ ପ୍ରଭୁଙ୍କ ସହିତ ଏବଂ ଅନ୍ୟମାନଙ୍କ ସହିତ, ପାର୍ଷଦମାନଙ୍କ ସହିତ ରହିଲେ। ସେଇଠି ଏ ମହାପ୍ରଭୁ ଏଇ କଥାଟି କହିଲେ, ମାଧବଙ୍କୁ ଯେଉଁ ଆସିଥିଲେ ସେଇଠି ଭଗବାନ କିଭଳି ସେଠି ଭୋଗ ଲାଗୁଥିଲା, ଭଗବାନ ମାଧବେନ୍ଦ୍ରପୁରୀ ଆମର ଏଇ ଯେଉଁ ବୈଷ୍ଣବ ଧାରା ରହିଛି, ଗୌଡ଼ୀୟ ବୈଷ୍ଣବ ଧାରା, ମାଧବେନ୍ଦ୍ରପୁରୀ ପାଖରୁ ଏଇ ବୈଷ୍ଣବ ଧାରା ପଢ଼ି ଆରମ୍ଭ ହେଲା ବୋଲି କୁହାଯାଏ। ବୈଷ୍ଣବ ମାଧବେନ୍ଦ୍ରପୁରୀ ହେଉଛନ୍ତି କଢ଼ି, ଏଇ ଯେଉଁ ଯେଉଁ ବୈଷ୍ଣବ ଧାରା ଯେଉଁ ରହିଛି ଆମର ମାଧବେନ୍ଦ୍ରପୁରୀ ଠାରୁ ଆରମ୍ଭ ହେଲା ଏଇଟା। ତା ପୂର୍ବରୁ ଯେଉଁ ଥିଲେ ଈଶ୍ୱରପୁରୀ ଇତ୍ୟାଦି, ତାଙ୍କ ପରେ ଈଶ୍ୱରପୁରୀ ଆସିଲେ। ମାଧବେନ୍ଦ୍ରପୁରୀଙ୍କର ଠାରୁ ଆମର ଏଇ କୃଷ୍ଣ ପ୍ରେମଟାକୁ ପ୍ରକାଶିତ ହେଇଛି। ମାଧବେନ୍ଦ୍ରପୁରୀଙ୍କ ଠାରୁ ଆସିଲେ ଈଶ୍ୱରପୁରୀ, ଈଶ୍ୱରପୁରୀଙ୍କ ଠାରୁ ଆସିଲେ ମହାପ୍ରଭୁ ଆସିଲେ। ତେଣୁ ଏଇ ହେଉଛି ବୈଷ୍ଣବ ଧର୍ମ ଗୋଟିଏ ପଦ୍ମ ଭଳି। ବୈଷ୍ଣବ ଧର୍ମଟା ପ୍ରଥମେ ପଦ୍ମ ଫୁଲ ପ୍ରଥମେ କଢ଼ି ଆକାର ଥାଏ, ତାପରେ ଆସ୍ତେ ଆସ୍ତେ ପ୍ରସ୍ଫୁଟିତ ହୁଏ। ସେହିଭଳି ଭାବରେ ମାଧବେନ୍ଦ୍ରପୁରୀଙ୍କ ନିକଟରେ ଏଇଟା କଢ଼ି ଆକାରରେ ଥିଲା, ଆସ୍ତେ ଆସ୍ତେ ପ୍ରସ୍ଫୁଟିତ ହୋଇକରି ମହାପ୍ରଭୁ ଯେତେବେଳେ ଗ୍ରହଣ କଲେ ପୂର୍ଣ୍ଣ ପୁଷ୍ପ ରୂପରେ ପ୍ରକାଟିତ ହେଲା କୃଷ୍ଣ ପ୍ରେମ। ଏଭଳି ଭାବରେ ମାଧବେନ୍ଦ୍ରପୁରୀଙ୍କ ନିକଟରେ ଏଇଟା କଢ଼ି ଆକାରରେ ଥିଲା, ଆସ୍ତେ ଆସ୍ତେ ପ୍ରସ୍ଫୁଟିତ ହୋଇକରି ମହାପ୍ରଭୁ ଯେତେବେଳେ ଗ୍ରହଣ କଲେ ପୂର୍ଣ୍ଣ ପୁଷ୍ପ ରୂପରେ ପ୍ରକାଟିତ ହେଲା କୃଷ୍ଣ ପ୍ରେମ ପ୍ରକାଶିତ ହେଲା। ଉନ୍ନତ ଉଜ୍ଜଳ ରସ ପ୍ରକାଶ କଲେ ମହାପ୍ରଭୁ, ତା ପୂର୍ବରୁ ପ୍ରକାଶିତ ହୋଇନଥିଲା। ଆମର ଏଇଠି ଅଢ଼େଇଟି ରସ ଥିଲା, ତାର ଉର୍ଦ୍ଧ୍ୱରେ ରସ କଥା କେହି ଜାଣିନଥିଲେ, ମହାପ୍ରଭୁ ସେ ରସକୁ ସବୁ ପ୍ରକାଶିତ କରିଛନ୍ତି। ତେଣୁ ଏହିସବୁ କଥା ଯେଉଁ ମାଧବେନ୍ଦ୍ରପୁରୀ ଯେତେବେଳେ ଦେଖିଲେ, ଭଗବାନ ତାକୁ ପଠାଇଥିଲେ, ଗୋପାଳ ଗୋବର୍ଦ୍ଧନରେ ପଠାଇଥିଲେ, ତୁମେ ଯାଅ ପୁରୀରୁ ଆଣିବ ମଳୟ ଚନ୍ଦନ ଆଣିବ। ସେହି ସମୟରେ ସିଏ ମଧ୍ୟ ଆସିକରି ଏଇଠି ଦର୍ଶନ କରିଥିଲେ କ'ଣ ଯେଉଁ ରହିଛନ୍ତି ଗୋପୀନାଥ। ସେତେବେଳେ କ୍ଷୀରଚୋରା ନଥିଲେ, ସିଏ ଖାଲି ଗୋପୀନାଥ ଥିଲେ, କିନ୍ତୁ ମାଧବେନ୍ଦ୍ରପୁରୀ ପାଇଁ ସେ କ୍ଷୀର ଚୋରି କଲେ। ମାଧବେନ୍ଦ୍ରପୁରୀ ଯେତେବେଳେ ଦେଖିଲେ ଏଇଭଳି ଭାବରେ ଅମୃତ କେଳି 12 କୋଢ଼ୁଆ ଲାଗୁଛି, ସେ ଜାଣିବା ପାଇଁ ଚାହିଁଲେ ଏ କେଳି କିଭଳି ଭାବରେ ତିଆରି ହେଉଛି ପ୍ରସ୍ତୁତ। ସେଇଭଳି ଭାବରେ ଆମେ ଗୋପାଳଙ୍କୁ ପ୍ରଦାନ କରି ଭୋଗ କରିଦେବା, ପ୍ରଦାନ କରିବା, ଏଇ ଚିନ୍ତା କରୁଥିଲେ। ତାପରେ ଚିନ୍ତା କଲେ, ଭଗବାନ ପାଇଁ ଭୋଗ ଲାଗିବା ପୂର୍ବରୁ ମୁଁ ଚିନ୍ତା କରିଦେଲି କିଭଳି ଟେଷ୍ଟ, ଏଇଟା ଅପରାଧ ହୋଇଗଲା କହି ପଳାଇଗଲେ। କିନ୍ତୁ ଭଗବାନ ତାଙ୍କର କଥା ବୁଝିଲେ, ସେ କାହାକୁ ମାଗନ୍ତି ନାହିଁ, କିଛି ଅଯାଚିତ ବୃତ୍ତି କରନ୍ତି। ତେଣୁ ଭଗବାନ ତାଙ୍କ ପାଇଁ ଚୋରି କରି ରଖିଲେ ଗୋଟିଏ କୋଢ଼ୁଆ, ଏବଂ ପୂଜାରୀ କହିଲେ, ପୂଜାରୀ ଭୋଗ ଲାଗି ପଳାଇ ଯାଇଥିଲେ, ରାତିରେ ଶୋଇଥିଲେ, ସେହି ସମୟରେ ତାକୁ ଦର୍ଶନ ସ୍ୱପ୍ନରେ କହିଲେ, ଉଠ ପୂଜାରୀ, ମୋର ଭକ୍ତଙ୍କ ପାଇଁ ମୁଁ ଗୋଟେ ରଖିଛି ଅମୃତ କେଳି, ତାଙ୍କୁ ନେଇ ପ୍ରଦାନ କର। ତେଣୁ ସେ ପୂଜାରୀ ଆସିକରି ଏ ପରେ ବର୍ଣ୍ଣନା କରାଯିବ, ଆମେ ଏଠି ସଂକ୍ଷେପରେ କହୁଛେ, ଆମେ ଟିକେ ଆଉ ଟିକେ ବିସ୍ତାର କରୁଛେ। ତେଣୁ ଏଇଭଳି ଭାବରେ ପୂଜାରୀ ଯେତେବେଳେ ଆସି ଦେଖିଲେ ଭଗବାନଙ୍କର ଯେଉଁ ବସ୍ତ୍ର ରହିଛି, ତା ଭିତରେ ସେ କୋଡ଼ୁଆଟି ଦେଖିଲେ। ଏଇଭଳି ଭାବରେ ନିତ୍ୟାନ୍ତକୁ କହିଲେ, ଭଗବାନ କେମିତି ତାଙ୍କର ଭକ୍ତଙ୍କ ପାଇଁ କ୍ଷୀର ଚୋରି କଲେ। କ୍ଷୀରଚୋରା ଗୋପୀନାଥ ନାମ ହେଲା, ସେହିଦିନଠାରୁ ପ୍ରସିଦ୍ଧ ହେଲା, ଏବଂ ମାଧବେନ୍ଦ୍ରପୁରୀ ମଧ୍ୟ ପ୍ରସିଦ୍ଧ ହୋଇଗଲେ। ତାଙ୍କ ପାଇଁ ଗୋପୀନାଥ କ୍ଷୀର କଲେ ଚୋରି, ମାଧବେନ୍ଦ୍ରପୁରୀ କେଉଁଠି ଅଛ ବୋଲି କହିକିରି ପୂଜାରୀ ସବୁ ତାଙ୍କୁ ସେ ପ୍ରଦାନ କଲେ। ଏସବୁ ଲୀଳା ସବୁ ଅଛି, ଏ କଥାକୁ ମହାପ୍ରଭୁ ଆଲୋଚନା କରୁଥିଲେ ସେଇଠି ରେମୁଣାରେ, କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ଏସବୁ ଆଲୋଚନା କରୁଥିଲେ। ତେଣୁ ତାପରେ କ୍ଷୀର ଚୋରି କଥା ସାକ୍ଷୀ ଗୋପାଳ ବିବରଣ, ନିତ୍ୟାନନ୍ଦ କହିଲେ ପ୍ରଭୁର ଦଣ୍ଡ ଭଞ୍ଜନ। ଏବଂ ତାପରେ ଯେତେବେଳେ ଆସି କଟକରେ ପହଞ୍ଚିଲେ, ସେତେବେଳେ ସାକ୍ଷୀ ଗୋପାଳ ଯିଏ ଅଛନ୍ତି ବର୍ତ୍ତମାନ ସାକ୍ଷୀ ଗୋପାଳରେ, ସେ ସେଇଠି ଥିଲେ, କଟକରେ ଥିଲେ। କେମିତି ଭଗବାନ ଗୋପାଳ ସାକ୍ଷୀ ଦେବା ପାଇଁ ଆସିଥିଲେ, ବୃନ୍ଦାବନରୁ ଆସିଥିଲେ, ବିଦ୍ୟାନଗରକୁ ଆସିଥିଲେ ସାକ୍ଷୀ ଦେବା ପାଇଁ ସାକ୍ଷୀ ଗୋପାଳ। ବ୍ରଜେନ୍ଦ୍ର କ'ଣ, ପ୍ରତିମା ନହେ ତୁମେ ସାକ୍ଷାତ ବ୍ରଜେନ୍ଦ୍ର ନନ୍ଦନ, ବିପ୍ର ଲାଗି କର ତୁମେ ଅକାର୍ଯ୍ୟକରଣ। ଏ ସାନ ବିପ୍ର ଏବଂ ବଡ଼ ବିପ୍ର ଯେତେବେଳେ ଯାଇଥିଲେ ବୃନ୍ଦାବନକୁ, ସାନ ବିପ୍ର ତାଙ୍କର ବହୁତ ସେବା କରୁଥିଲେ, ତେଣୁ ବଡ଼ ବିପ୍ର ଚାହିଁଲେ ତାଙ୍କର କନ୍ୟାଙ୍କୁ ପ୍ରଦାନ କରିବେ। କିନ୍ତୁ ସାନ ବିପ୍ର କହିଲେ, ନା ନା, ଆପଣ ବହୁତ ଉଚ୍ଚ କୁଳର ବ୍ରାହ୍ମଣ, ମୁଁ ନୀଚ କୁଳର ବ୍ରାହ୍ମଣ, ଆପଣ ବହୁତ ଧନୀ, ମୁଁ ବହୁତ ଦରିଦ୍ର, ଆପଣ ମୋତେ କାହିଁକି ଚିନ୍ତା କରୁଛନ୍ତି ଦେବା ପାଇଁ, ଆପଣ ପରିବାରର ଅନ୍ୟମାନେ ସବୁ ଅବଜେକ୍ସନ୍ କରିବେ। କିନ୍ତୁ ସେ କହିଲେ, ନା ମୁଁ ମୋର କନ୍ୟାକୁ ଦେବି, କିଏ ଅବଜେକ୍ସନ୍ କରିବ। ତେଣୁ ସେଇଠି ଗୋପାଳ ମନ୍ଦିରରେ ବୃନ୍ଦାବନରେ ଏଇସବୁ କଥା ହେଇଥିଲା, ଗୋପାଳ ରହିଥିଲେ ସାକ୍ଷୀ। କିନ୍ତୁ ଯେତେବେଳେ ଆସିଲେ, ସେତେବେଳେ ତାଙ୍କର ବଡ଼ ବିପ୍ରଙ୍କର ପୁଅ ଏବଂ ତାଙ୍କର ପତ୍ନୀମାନେ ବିରୋଧ କଲେ, ନା ଆମର କନ୍ୟାକୁ ତାଙ୍କୁ ଦେବା, ଏଇଭଳି ଭାବରେ କହିକି ସେ ସାନ ବିପ୍ର ଯେତେବେଳେ ଆସିଲେ ତାକୁ ଗୋଡ଼ିଆ ପାଇଁ ପଡ଼ିଲେ। ତେଣୁ ପଞ୍ଚାୟତ ଯେତେବେଳେ କଲେ, ସେ ଯାଇକି ପଞ୍ଚାୟତରେ କହିଲେ, ଅଭିଯୋଗ କଲେ ଏଇଭଳି ଭାବରେ ଘଟଣା। ତେଣୁ ସିଏ କହିଲେ, ବଡ଼ ବିପ୍ରର ପୁଅ କହିଲା, ଜଣେ ନାସ୍ତିକ ସିଏ ଥିଲା, ସେ କହିଲା ତୁମେ କହିବ ତୁମେ ମିଛ କଥା କହିବା ଦରକାର, ତୁମେ କହିବ ମୁଁ ବୁଢ଼ା ହେଇଗଲାଣି ମୋର ମନେ ପଡ଼ୁନି କ'ଣ ମୁଁ କହିଥିଲି, ତେଣୁ ଏତିକି ଖାଲି କହିବ। ତେଣୁ ପଞ୍ଚାୟତରେ ଯେତେବେଳେ ସେ ଏତିକି କହିଲେ, ତେଣୁ ପଞ୍ଚାୟତବାଲା କହିଲେ କିଏ ସାକ୍ଷୀ ରହିଛନ୍ତି ସେ କହିଥିଲେ ତୁମକୁ କନ୍ୟା ଦେବେ ବୋଲି, ନା ହଁ ଗୋପାଳ ରହିଛନ୍ତି, ନା ସେ ସାକ୍ଷୀ ଦେଇପାରିବେ, ନା ହଁ କାହିଁ ନ ଦେଇପାରିବେ, ନା ତାହେଲେ ଠିକ୍ ଅଛି ତାଙ୍କୁ ସାକ୍ଷୀ ଦେବାକୁ କୁହ। ତେଣୁ ଗଲେ ସିଏ ବିଦ୍ୟାନଗରରୁ ଗଲେ ବୃନ୍ଦାବନ ଗଲେ, ଏ ବୃନ୍ଦାବନ ଯାଇକି ତାଙ୍କୁ କହୁଛନ୍ତି ପ୍ରଭୁ ଆପଣ ଚାଲନ୍ତୁ ଯିବା ସାକ୍ଷୀ ଦେବେ ଆପଣ ଟିକେ, ଯେମିତି କୋର୍ଟକୁ ଆସନ୍ତି ସାକ୍ଷୀ ଦେବା ପାଇଁ, ଯାହା କହିବି ସତ କହିବି, ସତ ଛଡ଼ା ଆଉ କିଛି କହିବି ନାହିଁ, ଦେଖିଲା ସବୁ କଥା ମିଛ କହିବେ, ଆଉ ଭଗବାନ କ'ଣ ମିଛ କହିବେ କି, ଭଗବାନ ସତ ସାକ୍ଷୀ ଦେବେ ଭଗବାନ ସିଏ। ତେଣୁ ଏଇଭଳି ଭାବରେ କଥା ହେଲା, ସବୁ ବହୁତ କଥା ରହିଛି। ତେଣୁ ସେ ଆସିଲେ ସେଇଠି ସେ କଥା କହିଲେ, ପ୍ରତିମାନ ହୁଏ ତୁମେ ସାକ୍ଷାତ ବ୍ରଜେନ୍ଦ୍ର ନନ୍ଦନ, ବିପ୍ର ଲାଗି କର ତୁମେ ଅକାହାର୍ଯ୍ୟ କାରଣ। ତେଣୁ ସେ ଆସିଲେ ସାକ୍ଷୀ ଦେବା ପାଇଁ ଆସିଲେ, ସେଠି ଦେଖିକିରି ଆସି ସାକ୍ଷୀ ଗୋପାଳ ରହିଥିଲେ ବିଦ୍ୟାନଗରରେ ରହିଥିଲେ। ତେଣୁ ତାପରେ ପୁଣି ସିଏ ଯେତେବେଳେ ଆମର ଉତ୍କଳ ରାଜା ଯେତେବେଳେ ତାଙ୍କୁ ବିଜୟ କରିଥିଲେ, ସେ ବିଦ୍ୟାନଗରୀ ପରାଜୟ କରିଥିଲେ ତାଙ୍କ ରାଜାଙ୍କୁ, ସେହି ସମୟରେ ସେ ତାଙ୍କୁ ଆଣିଥିଲେ ସାକ୍ଷୀ ଗୋପାଳ ଆଣିକରି ଜଗନ୍ନାଥ ମନ୍ଦିର ପୁରୀରେ ରଖିଥିଲେ, ଏସବୁ କଥା ପରେ ବର୍ଣ୍ଣନା କରାଯିବ। କିନ୍ତୁ ସେଠି ମଧ୍ୟ ଭଗବାନ କ'ଣ କଲେ, ଜଗନ୍ନାଥଙ୍କର ଖାଦ୍ୟକୁ ଚୋରି କରିବା ପାଇଁ ଆରମ୍ଭ କଲେ। ତେଣୁ ଜଗନ୍ନାଥ ଏବଂ ଗୋପାଳଙ୍କ ଭିତରେ ଗଣ୍ଡଗୋଳ ଆରମ୍ଭ ହେଲା, ପ୍ରେମ କଳହ ଆରମ୍ଭ ହେଲା। ତେଣୁ ଜଗନ୍ନାଥ ରାଜାଙ୍କୁ ଖବର ଦେଲେ, କହିଲେ ଏ ଚୋରକୁ ଶୀଘ୍ର ବିଦାୟ କର, ନହେଲେ ମୋର ସବୁ ଖାଦ୍ୟ ସବୁ ଖାଇଦେବ ସେ ଆଉ ମୋର। ତେଣୁ ରାଜା ଆଣିକି, ରାଜା ସେ ସମୟରେ କଟକରେ ରହୁଥିଲେ, ତେଣୁ ରାଜା ଆଣିକି କଟକରେ ସ୍ଥାପନ କଲେ ସାକ୍ଷୀ ଗୋପାଳ। ସାକ୍ଷୀ ଗୋପାଳ ମନ୍ଦିରରେ ଯେତେବେଳେ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁ ଇତ୍ୟାଦି ରହିଛନ୍ତି, ସେହି ସମୟରେ ନିତ୍ୟାନନ୍ଦ ପ୍ରଭୁ ଏ କଥାଟି କହିଥିଲେ, କ୍ଷୀର ଚୋରି କଥା ସାକ୍ଷୀ ଗୋପାଳ ବିବରଣ। ନିତ୍ୟାନନ୍ଦ କହିଲେ ପ୍ରଭୁର ଦଣ୍ଡ ଭଞ୍ଜନ। ତାପରେ କଟକ ପାର ହେଇକିରି ଆସିଲେ, ଆସ୍ତେ ଭୁବନେଶ୍ୱର ଆସିଲେ ବିନ୍ଦୁ ସାଗରରେ, ସେଠି ନୃତ୍ୟ କଲେ, ଅନନ୍ତ ବାସୁଦେବଙ୍କର ଦର୍ଶନ କଲେ, କ'ଣ ଲିଙ୍ଗରାଜ ମନ୍ଦିର ଦର୍ଶନ କରି ଲିଙ୍ଗରାଜ ଠାରୁ କୃପା ପ୍ରାର୍ଥନା କଲେ। ଯେଉଁମାନେ ପୁରୀ ଦର୍ଶନ କରିବେ ଜଗନ୍ନାଥଙ୍କର, ସେମାନେ ଲିଙ୍ଗରାଜଙ୍କର କୃପା ପ୍ରାର୍ଥନା କରିକିରି ଯାଇକି ଦର୍ଶନ କରିବେ, କାରଣ ଲିଙ୍ଗରାଜ ହେଉଛନ୍ତି ଦ୍ୱାରପାଳ। ଶଙ୍ଖକ୍ଷେତ୍ରର ଦଶ ଯୋଜନ ପରିମିତ ଯେଉଁ ଶଙ୍ଖକ୍ଷେତ୍ର ରହିଛି, ତାହାର ଆରମ୍ଭ ହେଉଛି ବୃନ୍ଦା ଭୁବନେଶ୍ୱର, ସେଠି ଲିଙ୍ଗରାଜ ମନ୍ଦିର ରହିଛନ୍ତି, ଲିଙ୍ଗରାଜ ହେଉଛନ୍ତି ଦ୍ୱାରପାଳ। ତେଣୁ ଏଇଭଳି ଭାବରେ ତାଙ୍କଠାରୁ ପରମିଶନ ନେଇକରି ଗଲେ, ପୁରୀକି ଗଲେ, ପୁରୀ ଗଲାବେଳେ ବାଟରେ ଚନ୍ଦନପୁର ଯେଉଁ ରହିଛି ସେଇଠି ଭଗବାନ ଦଣ୍ଡକୁ ଭଙ୍ଗ କରିଦେଲେ। ଦଣ୍ଡ ମହାପ୍ରଭୁ ଦଣ୍ଡ ରହିଛି, ସେ ଦଣ୍ଡକୁ ଦେଇକରି ନିତ୍ୟାନନ୍ଦ ପ୍ରଭୁଙ୍କୁ ଗଲେ ଦର୍ଶନ କରିବା ପାଇଁ। ସେଠି ରହିଛନ୍ତି କ'ଣ ନା କପୋତ କ'ଣ ଶିବଜୀ ରହିଛନ୍ତି, ଏହିସବୁ ଦର୍ଶନ କରିକି ଆସିଲେ, ଆସିଲା ବେଳକୁ ନୃତ୍ୟ ଫୃତ୍ୟ କରିକି ସବୁ ଆସିଲେ। ତାପରେ ନିତ୍ୟାନନ୍ଦକୁ ସେଇଠି ଦଣ୍ଡ ଭାଙ୍ଗି ଦେଇଥିଲେ। ଚୈତନ୍ୟ ଚରିତ୍ରାମୃତରେ କହିଲେ, ଦଣ୍ଡ ଭଙ୍ଗା ଲୀଳା ହୋଇ ପରମ ଗମ୍ଭୀର, ସେଇ ବୁଝେ ଦୁହାର ପାଦ ଭକ୍ତି ଯାହାର ଧୀର। ଦଣ୍ଡଭଙ୍ଗା ଲୀଳା ହେଉଛି ପରମ ଗଭୀର, ସେ ବୁଝିପାରିବେ ଯିଏ ଭଗବାନ ଏବଂ ନିତ୍ୟାନନ୍ଦ ପ୍ରଭୁଙ୍କ ପାଦପଦ୍ମରେ ଭକ୍ତି ଯାହାର ଧୀର ରହିଛି, ସେମାନେ ବୁଝିପାରିବେ ଲୀଳାଟିକୁ, ଅନ୍ୟମାନେ ବୁଝିପାରିବେ ନାହିଁ ଦଣ୍ଡଭଙ୍ଗା ଲୀଳା ଏଇ ପରମ ଗମ୍ଭୀର। ତେଣୁ ସେଇଟିକୁ ଇଏ କରି ନିତ୍ୟାନନ୍ଦ ପ୍ରଭୁ ପୁଣି ଆସିଲେ, ନୃତ୍ୟ କରିକରି କୀର୍ତ୍ତନ କରିକରି ଆସୁଛନ୍ତି। ଅଠରନଳା ପାଖରେ ଆସିକରି କହିଲେ ମୋର ଦଣ୍ଡ ପ୍ରଦାନ ଦିଅ, ନିତ୍ୟାନନ୍ଦ ମୋର ଦଣ୍ଡ ପ୍ରଦାନ କର ଦିଅ। ନା ଆପଣ ଦଣ୍ଡ ଭାଙ୍ଗିଗଲା, ମୋର ଦଣ୍ଡ ଭାଙ୍ଗିଗଲା, ଏକମାତ୍ର ମୋର ଗୋଟିଏ ଥିଲା ସମ୍ପତ୍ତି ସେଇଟା ହେଉଛି ଦଣ୍ଡ, ତୁମେ ତାକୁ ଭାଙ୍ଗିଦେଲ। ଏଇଭଳି ଭାବରେ କହିକିରି ନିତ୍ୟାନନ୍ଦ କହିଲେ, ମୋତେ ଦଣ୍ଡ ପ୍ରଦାନ କରନ୍ତୁ, ନା ତୁମେ ଆଗରେ ଯାଅ ନା ମୁଁ ଆଗରେ ଯିବି, ମୁଁ ତୁମ ସାଙ୍ଗେ ଯିବି ନାହିଁ। କାରଣ ଅଠରନଳାରେ ଦେଖିଦେଲେ ଭଗବାନଙ୍କର ବାନା, ନୀଳା ଦେଖ ଉଡ଼ୁଛି ବାନା, ନୀଳାଚଳ ହୁଏ ଦେଖ ଉଡ଼ୁଛି ବାନା। ଏଇଭଳି ଭାବେ ଦେଖିଲେ ମା ନିତ୍ୟାନନ୍ଦ ପ୍ରଭୁ ଏବଂ ଅନ୍ୟମାନେ ତୁମକୁ କହିଲେ ଆପଣ ଆଗରେ ଯାଆନ୍ତୁ। ତେଣୁ ଆସିଲେ ମହାପ୍ରଭୁ, ଆସିଲେ ଖୁବ୍ ଦ୍ରୁତଗତିରେ ଆସିଲେ, ଭଗବାନଙ୍କୁ ଯେଉଁ ନୀଳଚକ୍ର ଦେଖିଲା ମାନେ ଯେ ଭଗବାନଙ୍କ ଦର୍ଶନ ହେଲା ସେଇଠି। ତେଣୁ ଦ୍ରୁତ ବେଗରେ ଆସିକିରି ଜଗନ୍ନାଥ ମନ୍ଦିର ପ୍ରବେଶ କରିକିରି କୁହାଯାଏ ଜଗନ୍ନାଥ ତାଙ୍କୁ ଶ୍ୟାମ ସୁନ୍ଦର ରୂପେ ଦର୍ଶନ ଦେଲେ। ତେଣୁ ଶ୍ୟାମ ସୁନ୍ଦର ରୂପରେ ଯେତେବେଳେ ଦର୍ଶନ ଦେଲେ, ସେତେବେଳେ ସିଏ ହା ମୋର ଶ୍ୟାମ ସୁନ୍ଦର କହିକି ଯେତେବେଳେ ଧାଇଁ ଯାଉଛନ୍ତି, ସେତେବେଳେ ପଡ଼ିଗଲେ, ମୂର୍ଚ୍ଛା ହେଇକି ପଡ଼ିଗଲେ। ତେଣୁ ବ୍ରାହ୍ମଣମାନେ ସେ ଯେଉଁ ରହିଛନ୍ତି ବ୍ରାହ୍ମଣମାନେ ଭାବିଲେ ଏ ଜଣେ ପାଗଳ କିଏ ଆସିଲା ବୋଲି କହିକିରି ବାଡ଼େଇବା ପାଇଁ ବସିଥିଲେ। କିନ୍ତୁ ସେହି ସମୟରେ ରାଜା ଥିଲେ ପ୍ରତାପ ରୁଦ୍ରଦେବ, 1510 ମସିହାର କଥା। ସେହି ସମୟରେ ରାଜା ପ୍ରତାପ ରୁଦ୍ରଦେବ ସେ ତାଙ୍କର ଯେ ପଣ୍ଡିତ ଥିଲେ ସାର୍ବଭୌମ ପଣ୍ଡିତ, ଯିଏକି ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କର ଶିଷ୍ୟ, ସିଏ ଆସିକରି ତାଙ୍କୁ କହିଲେ, ସିଏ ଦେଖିଲେ ତେଜ, ମହାପୁରୁଷ ତେଜ ରହିଛି, 32 ଲକ୍ଷଣ ରହିଛି ମହାପୁରୁଷର, ସେ ଜାଣିପାରିଲେ ମହାପୁରୁଷ ଜଣେ। ତେଣୁ ତାଙ୍କୁ ସେଠୁ କ୍ଷାନ୍ତ କରାଇକିରି ପଣ୍ଡାମାନଙ୍କୁ ସେ ନେଇଗଲେ ତାଙ୍କ ବସାକୁ, ଯେଉଁ ଶ୍ୱେତ ଗଙ୍ଗା ରହିଛି ସେଇଠି ସେ ରହୁଥିଲେ, ସେଇଠି ନେଇଗଲେ। ଏଇ ଲୀଳାଟି ଆମେ ଆସନ୍ତାକାଲିଠୁ କହିବା। ଏଇ ଲୀଳାଟି ପ୍ରଥମେ ଥିଲା ଜଗନ୍ନାଥ ଶ୍ରୀକ୍ଷେତ୍ରରେ, ଏଇ ଲୀଳାଟି ପ୍ରଥମେ ହେଇଥିଲା। ତେଣୁ ଆସନ୍ତାକାଲି ଆମେ ଏଇ ଲୀଳାଟି ବର୍ଣ୍ଣନା କରିବା। ଆଉ ଏତେ ସବୁ ସଂକ୍ଷେପରେ ବର୍ଣ୍ଣନା କରାଯାଇ, ମହାପ୍ରଭୁଙ୍କ ଲୀଳା ସବୁ ଅନ୍ତିମ ପର୍ଯ୍ୟନ୍ତ ବର୍ଣ୍ଣନା କରାଯାଇଛି, କିନ୍ତୁ ଆମେ ଆସନ୍ତାକାଲି ଏଇ ସାର୍ବଭୌମ ଲୀଳାଟିକୁ ବର୍ଣ୍ଣନା କରିବା। ଆମର ପ୍ରସଙ୍ଗ ହେଉଛି ସେଇଟା, ଶ୍ରୀକ୍ଷେତ୍ର ଲୀଳା। ତେଣୁ ପ୍ରଥମ ଲୀଳା ହେଉଛି ଏଇ ସାର୍ବଭୌମ ପାଖରେ ଯେଉଁ ଲୀଳାଟି ହେଇଥିଲା, ସେ କଥାଟି ଆମେ ଆସନ୍ତାକାଲିଠୁ ଆରମ୍ଭ କରିବା। ତାପରେ ଫଳ ଲୀଳା ସବୁ ବର୍ଣ୍ଣନା କରିବା, ଶ୍ରୀକ୍ଷେତ୍ରରେ ଯେଉଁ ଲୀଳା ସବୁ ରହିଛି। ତେଣୁ ତବେ ସାର୍ବଭୌମ ପ୍ରଭୁ ପ୍ରସାଦ କରିଲ, ଆପଣ ଈଶ୍ୱର ମୂର୍ତ୍ତି ତାର ଦେଖାଇଲ। ତେଣୁ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଏତେ ଜ୍ଞାନୀ ବିଦ୍ୱାନ ବ୍ୟକ୍ତି ଥିଲେ ଯେ ସନ୍ନ୍ୟାସୀମାନଙ୍କୁ ମଧ୍ୟ ଶିକ୍ଷା ପ୍ରଦାନ କରୁଥିଲେ। ସେହି ସମୟରେ ନ୍ୟାୟଶାସ୍ତ୍ର ପଢ଼ିବା ପାଇଁ ସମସ୍ତେ ଯାଉଥିଲେ, ବାରଣାସୀ ଯାଉଥିଲେ, କାରଣ ବାରଣାସୀରେ ଯିଏ ନ୍ୟାୟଶାସ୍ତ୍ର ପ୍ରଦାନ କରୁଥିଲେ ସିଏ କାହାକୁ ନୋଟ୍ ଦେଉନଥିଲେ, ତୁମେ ନୋଟ୍ ନେଇକି ତୁମେ ପ୍ରଚାର କରୁନଥିଲେ, ସେ ସବୁ ରିଜର୍ଭ ରଖିଥିଲେ, ପେଟେଣ୍ଟ ନେଇଥିଲେ ସିଏ। କିନ୍ତୁ ଇଏ ଯେତେବେଳେ ଯାଇଥିଲେ ସେଠି ପଢ଼ିବା ପାଇଁ ସବୁ ମନେ ରଖିଦେଲେ, ତେଣୁ ସିଏ ସବୁ ମନେ ରଖିକି ପୁଣି ସିଏ ନ୍ୟାୟଶାସ୍ତ୍ର ପ୍ରଦାନ କଲେ, ଶିକ୍ଷା ଦେଲେ। ଏମିତିକି ସନ୍ନ୍ୟାସୀମାନେ ମଧ୍ୟ ତାଙ୍କଠୁ ନ୍ୟାୟଶାସ୍ତ୍ର ଶିକ୍ଷା କରୁଥିଲେ। ତେଣୁ ମହାପ୍ରଭୁଙ୍କୁ ସେ ଶିକ୍ଷା ଦେଲେ, ଆମର ଯେଉଁ ରହିଛି ବେଦାନ୍ତ ସୂତ୍ରର 7 ଧରି ଶିକ୍ଷା ଦେଲେ। ଆମେ ଏଇ ଯେଉଁ ଆସନ୍ତାକାଲିଠୁ କହିବା ଏଇ ଲୀଳାଟି, ଶ୍ରୀକ୍ଷେତ୍ର ଲୀଳା, ପ୍ରଥମ ଲୀଳା ହେଉଛି ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କ ସହିତ। ତେଣୁ ଏଇଭଳି ଭାବରେ ତାଙ୍କୁ ସବୁ ହେଲା ପରେ ମହାପ୍ରଭୁ ତାଙ୍କୁ କୃପା କଲେ। ଯଦିଓ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ବହୁତ ବିଦ୍ୱାନ ବ୍ୟକ୍ତି ଥିଲେ, ସବୁ ଶାସ୍ତ୍ର ଜାଣିଥିଲେ, ଶଙ୍କରାଚାର୍ଯ୍ୟଙ୍କର ଧାରାରେ ସେ ଆସୁଥିଲେ, ସନ୍ନ୍ୟାସୀମାନଙ୍କୁ ଶିକ୍ଷା ପ୍ରଦାନ କରୁଥିଲେ, କିନ୍ତୁ ଭଗବାନକେ ଜାଣିପାରିଲେ ନାହିଁ, ଭଗବାନ ତାଙ୍କ ସାମ୍ନାରେ ରହିଛନ୍ତି ଜାଣିପାରିଲେ ନାହିଁ। ସେ କହିଲେ ଇଏ ହେଉଛନ୍ତି ମହାପୁରୁଷ, ଭଗବାନ ନୁହନ୍ତି। ଗୋପୀନାଥ ଆଚାର୍ଯ୍ୟଙ୍କ ସହିତ ତାଙ୍କର ସବୁ ଆଲୋଚନା ହୋଇଛି, ଆମେ ଆସନ୍ତାକାଲିଠୁ ଆରମ୍ଭ କରିବା ଏ ଲୀଳାଟି। ତେଣୁ ଗୋପୀନାଥ ଆଚାର୍ଯ୍ୟଙ୍କ ପରେ ତାପରେ ଗୋପୀନାଥ ଆଚାର୍ଯ୍ୟ କହିଲେ, ତୁମେ ଯେତେବେଳେ ଭଗବାନ କୃପା ପ୍ରାପ୍ତ ହେବ ସେତେବେଳେ ଜାଣିପାରିବ, ନହେଲେ ଜାଣିପାରିବ ନାହିଁ। ତେଣୁ ଏହିଭଳି ଭାବରେ ମହାପ୍ରଭୁ ତାଙ୍କୁ କୃପା କରିଛନ୍ତି। ଗୋଟେ ଥର ସକାଳୁ ସକାଳୁ ଜଗନ୍ନାଥ ମନ୍ଦିରରେ ଦର୍ଶନ କରି ମହାପ୍ରଭୁ ଆସିଲେ, ମହାପ୍ରସାଦ ଆଣିକରି ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କ ସେଦିନ ସେହି ସମୟରେ ଟିକେ ଦେହ ଅସୁସ୍ଥ ଥିଲା ବେଳେ ଯାହା ବି ହେଉ ସେ ଶୟନ କରିଥିଲେ। ତେଣୁ କବାଟ ଠକ୍ ଠକ୍ କଲେ ମହାପ୍ରଭୁ ଯାଇକିରି, କବାଟ ଠକ୍ ଠକ୍ ଯେତେବେଳେ ସାର୍ବଭୌମ କବାଟ ଖୋଲିଦେଲେ ଦେଖିଲେ ମହାପ୍ରଭୁ ରହିଛନ୍ତି ଭଗବାନ, ସେ ମହାପ୍ରସାଦ ନିଜ କହିକି ଦେଲେ। ସେତେବେଳେ ସେ ମହାପ୍ରସାଦ ଗ୍ରହଣ କଲେ, କୌଣସି ସ୍ନାନ ଇତ୍ୟାଦି କରିନାହାନ୍ତି, ସ୍ନାନ ଶୌଚ କରିନାହାନ୍ତି। ସିଏ ସେ ସୀତାରାମ ରକମ ହନୁମାନ ଯେଉଁ କି କରିନାହାନ୍ତି କହିଲେ, ଯେଉଁ ଗୋଟେ ଶ୍ଳୋକ କହିଲେ, ଶୁଷ୍କଂ ପର୍ଯ୍ୟୁଷିତଂ ବା ନୀତଂ ବା ଦୁର୍ଦ୍ଦେଶତ ପ୍ରସାଦ ପ୍ରାପ୍ତି ମାତ୍ରେଣ ଭକ୍ତି ଏବଂ ନାତ୍ର କାଳ ବିଚାରଣା। ପ୍ରସାଦ ପାଇଲା ମାନେ ସେଇଟା ଖାଇବାର ଅଛି, ସେବା କରିବାର ଅଛି। ସେ ଶୁଖି ଯାଇଥାଉ, ନଷ୍ଟ ହେଇଯାଇଥାଉ, ଗନ୍ଧ ହେଉଥାଉ, ଯାହା ବି ହେଉ, ବା ଦୂରଦେଶରୁ ଆସିଥାଉ, ସେତେବେଳେ ଆଉ ବିଚାର କରିନ ମୁଁ ସ୍ନାନ କରିନାହିଁ, ସ୍ନାନ ଚଉଚ ହେଇନାହିଁ କହିକରି ଟିକିଏ ଅପେକ୍ଷା କରିବା ଏସବୁ କରିନା, ତେଣୁ କହିକି ସେ ପ୍ରସାଦ ଗ୍ରହଣ କଲେ। ତେଣୁ ମହାପ୍ରଭୁ ତାଙ୍କ ଉପରେ ବହୁତ ଖୁସି ହେଇଗଲେ, ପ୍ରୀତ ହେଇଗଲେ, କହିକି ତାଙ୍କୁ ଆଲିଙ୍ଗନ କଲେ। ଆଲିଙ୍ଗନ କରି ତାଙ୍କୁ ଷଡ଼ଭୁଜ ରୂପ ଦର୍ଶନ ଦେଲେ। ଦୁଇ ଭୁଜରେ ଭଗବାନ କୃଷ୍ଣ ମୁରଳୀଧାରୀ, ଦୁଇ ଭୁଜରେ ଭଗବାନ ରାମଚନ୍ଦ୍ର ଧନୁଧାରୀ, ଆଉ ଦୁଇ ଭୁଜରେ ଦଣ୍ଡକମଣ୍ଡଳୀଧାରୀ। ଏଇଭଳି ଭାବରେ ଷଡ଼ଭୁଜ ରୂପ ଦର୍ଶନ କଲେ, ଭଗବାନ ଦର୍ଶନ କଲେ। ତେଣୁ ଏଇ ଗୀତଟି ଆଜି ପାଠ କରିବା, ଯଦି ଆସିବ ରାକେଶ ତ ଭଲ କଥା, ନହେଲେ ଆମେ କହିବା ଜୟ ଜୟ ଜଗନ୍ନାଥ ସଚିର ନନ୍ଦନ। ଷଡ଼ଭୁଜ ଦର୍ଶନ କରିଛନ୍ତି, ସେଇଠି ସାର୍ବଭୌମଙ୍କୁ ଦର୍ଶନ କରାଇଲେ। ତାପରେ ତେବେ ତ କରିଲା ପ୍ରଭୁ ଦକ୍ଷିଣ ଗମନ, କୁର୍ମକ୍ଷେତ୍ରରେ କହିଲେ ବାସୁଦେବ ବିମୋଚନ। ତାପରେ କିଛି ଦିନ ରହିକରି ତାପରେ ଗଲେ ଦକ୍ଷିଣାତକୁ ଗଲେ। ଦକ୍ଷିଣାତରେ କୁହାଯାଏ ମହାପ୍ରଭୁ ନଦିଆରେ ଯେଉଁ କୃପା ପ୍ରଦର୍ଶନ କରିନଥିଲେ ଦକ୍ଷିଣାତରେ ତାଠାରୁ ଅଧିକ କୃପା ପ୍ରଦର୍ଶନ କରିଛନ୍ତି। ଏସବୁ କୁର୍ମକ୍ଷେତ୍ର ଜଣେ ରହିଛି, କୁର୍ମକ୍ଷେତ୍ରରେ କୁର୍ମ ବ୍ରାହ୍ମଣ ଜଣେ ରହିଛନ୍ତି, ଏସବୁ ଭଗବାନ କୁର୍ମଦେବ ରହିଛନ୍ତି ସେଠି। ଏସବୁ କରିକି କୁଷ୍ଠି ବାସୁଦେବ ଦେଖା ହେଇଛି, କୁଷ୍ଠି ବାସୁଦେବ କୁଷ୍ଠ ରୋଗ ତାଙ୍କ ହେଇଥିଲା, ତାଙ୍କୁ ବିମୋଚନ କଲେ, ତାକୁ ବହୁତ ସୁନ୍ଦର ପୁରୁଷ କରିଦେଲେ। ଏସବୁ ଲୀଳା ସବୁ ବର୍ଣ୍ଣନା କରାଯିବ। ଝିଅଡ଼ ନୃସିଂହେ କହିଲେ ନୃସିଂହ ସ୍ତବନ, ପଥେ ପଥେ ଗ୍ରାମେ ଗ୍ରାମେ ନାମ ପ୍ରବର୍ତ୍ତନ। ସବୁଠାରେ ନୃସିଂହଦେବଙ୍କର ଦର୍ଶନ କରିବା ପାଇଁ ଗଲେ ଦକ୍ଷିଣତକୁ, ଆହୁରି ଦକ୍ଷିଣକୁ ଦକ୍ଷିଣକୁ ଚାଲି ଚାଲି ଯାଉଛନ୍ତି। ପଥେ ପଥେ ଗ୍ରାମେ ଗ୍ରାମେ ନାମ ପ୍ରବର୍ତ୍ତନ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ମହାପ୍ରଭୁ ସମସ୍ତଙ୍କୁ ନାମ ସଂକୀର୍ତ୍ତନ କରୁଛନ୍ତି। ଏମିତିକି ବର୍ଣ୍ଣନା କରାଯାଇଛି, ଗୋଟେ ସ୍ଥାନରେ ଗୋଟେ ଧୀବର ବା ସେ ଯେଉଁ ୱାସରମ୍ୟାନ୍ କୈବର୍ତ୍ତ, ସେ କ'ଣ କରୁଛନ୍ତି, କାଟୁଛନ୍ତି ଲୁଗା କାଟୁଛନ୍ତି ଲୁଗା କାଟୁଛନ୍ତି। ମହାପ୍ରଭୁ ତାକୁ କହିଲେ ବାପା ତୁମେ ଟିକେ ଭଗବାନ ନାମ ନିଅ, ସେ ହୁଁ ହୁଁ ଖାଲି ହେଉଛୁ ଲୁଗା କାଟୁଛି ହୁଁ କାହିଁକି ଲୁଗା। ତେଣୁ ସେ କହୁଛି ମୁଁ ଯଦି ନାମ ନେବି ଆଉ ଇଏ ଲୁଗା କିଏ କାଚିବ, ନା ମୁଁ କାଚିବି କାହିଁକି। ମହାପ୍ରଭୁ ଲୁଗା କାଚିବା ପାଇଁ ଆରମ୍ଭ କଲେ ଏବଂ ମହାପ୍ରଭୁ ଯଦି ଛୁଇଁଦେଲେ ସେ ତାଙ୍କୁ ସେ ପାଗଳ ଭଳି ନୃତ୍ୟ କରୁଛନ୍ତି, ନୃତ୍ୟ କରୁଛନ୍ତି ମହାପ୍ରଭୁ ଚାଲିଗଲେ। ତେଣୁ ଏଣେ ତାଙ୍କର ସ୍ତ୍ରୀ ସବୁ ଦେଖିଲେ କ'ଣ ଏଇ ଫେରିଲାନି, ଏତେ ସମୟ ହେଇଗଲାଣି, ଦେଖିଲା ବେଳକୁ ସେ ପାଗଳ ହୋଇ ନୃତ୍ୟ କରୁଛନ୍ତି, ହରେ କୃଷ୍ଣ କହିକି ନୃତ୍ୟ କରୁଛନ୍ତି। ତେଣୁ ତାଙ୍କ ସ୍ତ୍ରୀ ତାଙ୍କୁ ଛୁଇଁଦେଲେ କ'ଣ ଏମିତି ହେଉଛ, ଛୁଇଁଦେଲା ଦ୍ୱାରା ସିଏ ମଧ୍ୟ ପାଗଳିନି କରି ନୃତ୍ୟ କଲେ ଏବଂ ତାଙ୍କୁ ଯିଏ ଆସିକି ଛୁଇଁଲା ସିଏ ମଧ୍ୟ ନୃତ୍ୟ କଲେ। ଏଇଭଳି ଭାବେ ସମସ୍ତେ ପାଗଳ ହେଇଗଲେ ସମସ୍ତେ, ଏଇ କଥା କୁହାଯାଇଛି। ଏଇ ଚୈତନ୍ୟ ଚରିତାମୃତ ଏଇଟା ନାହିଁ, ଅନ୍ୟ କେଉଁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ପଥେ ପଥେ ଗ୍ରାମେ ଗ୍ରାମେ ନାମ ପ୍ରବର୍ତ୍ତନ, ସମସ୍ତଙ୍କ ପାଖରେ ଏଇ ନାମ ପ୍ରବର୍ତ୍ତନ କଲେ ହରେ କୃଷ୍ଣ ମହାମନ୍ତ୍ର। ଏଇଭଳି ଭାବରେ ଗୋଦାବରୀ ତୀର ବନେ ବୃନ୍ଦାବନ ଭ୍ରମ, ରାମାନନ୍ଦ ରାୟ ସହ ତାହା ହିଁ ମିଳନ। ରାମ ରାୟ ରମାନନ୍ଦ ଯିଏକି ଆମର ସେହି ସମୟରେ ଓଡ଼ିଶା ପ୍ରଦେଶ ଯେଉଁ ରହିଛି ଏଇ ସେ ପର୍ଯ୍ୟନ୍ତ ଗୋଦାବରୀ ନଦୀ ପର୍ଯ୍ୟନ୍ତ ଥିଲା। ଗୋଦାବରୀ ନଦୀରେ ସେଠି ଆମର ପ୍ରତାପ ରୁଦ୍ରଙ୍କ ଶାସନ ଚାଲିଥିଲା, ତେଣୁ ତାଙ୍କର ଭାଇସରୟ ହିସାବରେ ବା ତାଙ୍କର ସେକ୍ରେଟେରୀ ହିସାବରେ ଥିଲେ ରାୟ ରମାନନ୍ଦ ରହିଥିଲେ, ସେଠି ରାଜ୍ୟ ଶାସନ ବୁଝୁଥିଲେ। ଏତେ ବିସ୍ତାର ଲାଭ କରୁଥିଲା ଓଡ଼ିଶା ପ୍ରଦେଶ ଆମର। ତେଣୁ ଏଇଭଳି ଭାବରେ ସେଇ ରାୟ ରମାନନ୍ଦ ଇଏ ହେଉଛନ୍ତି ଭଗବାନ, ଭଗବାନ ମହାପ୍ରଭୁ ହେଉଛନ୍ତି କୃଷ୍ଣ, ରାୟ ରମାନନ୍ଦ ହେଉଛନ୍ତି ଅର୍ଜୁନ। ମହାଭାରତରେ କୃଷ୍ଣ ଅର୍ଜୁନକୁ ଜ୍ଞାନ ଦେଲେ, ଏଠି ଆସିକରି ଅର୍ଜୁନ କୃଷ୍ଣଙ୍କୁ ଜ୍ଞାନ ଦେବେ। କ'ଣ ସବୁ ମୁଁ କହିଥିଲି ମନେ ଅଛି ନା ନାହିଁ କହିକି ତାକୁ ପଚାରିବି, କ'ଣ ସାଧ୍ୟ ସାଧନ ସବୁ ଲୀଳା ସବୁ ବର୍ଣ୍ଣନା କରାଯିବ। ସେ ରାୟ ରମାନନ୍ଦଙ୍କ ସହିତ ଆଲୋଚନା ସବୁ ହେବ ଏବଂ ମହାପ୍ରଭୁ କହିବେ ତୁମେ ଏଠି ଆଉ ରୁହନ, ତୁମେ ଆସ। ସେ କହିବେ ପ୍ରଭୁ ମୁଁ ଏଇଠି କିଛି ଦିନ ରହିକରି ଆମେ ଭଗବାନ କଥା ଆଲୋଚନା କରିବା, ନା କେତେ ଦିନ କ'ଣ ରହିବା, ତୁମେ ଆସ ପୁରୀକି, ସେଇଠି ସବୁବେଳେ ପାଇଁ ଆଲୋଚନା କରିବା। ରାୟ ରମାନନ୍ଦ ଆସିଗଲେ ପୁରୀକୁ। ସେ ରାଜା ପ୍ରତାପ ରୁଦ୍ରଙ୍କୁ ଯେତେବେଳେ କହିଲେ ମୁଁ ଏଇଭଳି ଭାବରେ ମୋର ଭଲଣ୍ଟିୟର ରିଟାୟାରମେଣ୍ଟ ନେବା ପାଇଁ ଚାହୁଁଛି, ସେତେବେଳେ ମହାପ୍ରଭୁ କହିଲେ କିଛି ଅସୁବିଧା ନାହିଁ, ତୁମେ ଯାହା କହିକି ତାଙ୍କର ଯେଉଁ ଦରମା ଥିଲା ଆଉ ପେନ୍ସନ୍ ନାହିଁ, ଭୁଲ ଦରମା ଦେଲେ ତାଙ୍କ ପେନ୍ସନ୍ ହିସାବରେ ଭୁଲ ଦରମା ଦେଲେ ସେ ଆସିକି ରହିଲେନି ମହାପ୍ରଭୁଙ୍କ ପାଖରେ ରହିଲେ। ବର୍ତ୍ତମାନ ଯେଉଁ ଆମର ପୁରୀରେ ରହିଛନ୍ତି ଟ୍ୟାକ୍ସି ଷ୍ଟାଣ୍ଡ ହେଇଛି ବା ଷ୍ଟାଣ୍ଡ ହେଇଛି ସେଠି ଜଗନ୍ନାଥ ଭଲ ହେବ, ସେଇଠି ରହୁଥିଲେ ରାୟ ରମାନନ୍ଦ ସେଇଠି ରହୁଥିଲେ ଏବଂ ମହାପ୍ରଭୁଙ୍କ ପାଖରେ ରହିଲେ 24 ବର୍ଷ ରହିକରି ତାଙ୍କ ସହିତ ଏ ଲୀଳାକୁ ସବୁ ଆସ୍ୱାଦନ କରୁଥିଲେ। ଏଇଭଳି ଭାବରେ ରାୟ ରମାନନ୍ଦ ସହ ଦେଖା ହେଲା। ତାପରେ ତ୍ରିମଲ ତ୍ରିପଦି ସ୍ଥାନ କହିଲ ଦର୍ଶନ, ସର୍ବତ୍ର କରିଲ କୃଷ୍ଣ ନାମ ପ୍ରଚାରଣ, ସବୁଠେଇ କୃଷ୍ଣ ନାମ ପ୍ରଚାର କଲେ। ତେବେ ତ ପାଷଣ୍ଡି ଗଣେ କରିଲ ଦଳନ, ଅହୋ ଭଲ ନୃସିଂହ ଆଦି କହିଲ ଦର୍ଶନ। ପାଷଣ୍ଡିମାନେ ସେମାନେ କହିଲେ ଇଏ ଯେଉଁ ମହାପ୍ରଭୁ ରହିଛନ୍ତି ତାଙ୍କୁ ଯଦି ଯାହା ଦେବ ତୁଳସୀ ପକାଇଦେଲେ ସେ ଖାଇଦେବେ କହିକିରି ଗୋଟେ ଥାଳିରେ ସବୁ ଅମେଧ୍ୟ ଆଣିକରି ରଖିକିରି ତାପରେ ତୁଳସୀ ପକାଇ ନେଇକିରି ଯାହା ଦେଉଥିଲେ ଦେବା ପାଇଁ ଦେଖିଲେ ମହାପ୍ରଭୁ ବ୍ୟବସ୍ଥାରେ ଭଗବାନଙ୍କ ବ୍ୟବସ୍ଥାରେ ଏଭଳି ଗୋଟେ ଚିଲ ଆସିଲା, ଚିଲ ଆସିକି ସେ ଥାଳିକୁ ନେଇଗଲା ଏବଂ ମହାପ୍ରଭୁଙ୍କ ଦେବା ପାଇବା ପୂର୍ବରୁ ସେ ନେଇଗଲା ଏବଂ ସେଇଟା ବଜାଡ଼ିଦେଲା। ସେଇ ଯେଉଁମାନେ ସବୁ ଥିଲେ ପାଷଣ୍ଡିମାନେ ତାଙ୍କରି ଉପରେ ସେଇଟା ପଡ଼ିଲା ଆମେ ଦେଶକୁ। ଏବଂ ଥାଳିଟି ଯେଉଁ ପଡ଼ିଲା ତାଙ୍କ ବେକ କଟିଗଲା, ତେଣୁ ସେମାନେ ହାହାକାର କଲେ। ତେଣୁ ମହାପ୍ରଭୁ ପୁଣି ତାଙ୍କୁ ବଞ୍ଚେଇ ଦେଲେ, ଏଇଭଳି ଭାବରେ ତାଙ୍କୁ ସବୁ ଉଦ୍ଧାର କରିଛନ୍ତି। ଶ୍ରୀରଙ୍ଗ କ୍ଷେତ୍ର ଆସିଲା, କାବେରୀର ତୀରେ ଶ୍ରୀରଙ୍ଗ ଦେଖିବା ପ୍ରେମ ହୋଇଲା ଅସ୍ଥିର। ରଙ୍ଗନାଥକୁ ଦେଖିଲେ, ସେଠି ଦେଖି ନୃତ୍ୟ କରି ନୃତ୍ୟ ଇତ୍ୟାଦି କଲେ। ତ୍ରିମଲ ଭଟ୍ଟେର ଘରେ କହିଲେ ପ୍ରଭୁ ବାସ, ତାହା ହିଁ ରହିଲା ପ୍ରଭୁ ବର୍ଷ ଚାରି ମାସ ଚତୁର୍ମାସ ସେଇଠି ରହିଲେ ତ୍ରିମଲ ଭଟ୍ଟ। ଏବଂ ତାଙ୍କ ସହିତ ବହୁତ କଥା ସବୁ ହେଇଛି, ସେ ପରେ ବର୍ଣ୍ଣନା କରାଯିବ। ଆମର ସଂକ୍ଷେପ ଆମର ହେଉଛି ଶ୍ରୀକ୍ଷେତ୍ର ଲୀଳା, ଆସନ୍ତାକାଲିଠୁ କହିବା। ଆଜି ଖାଲି ପ୍ରଥମ ସମୟ ଯେତିକି ହେବ ସେତିକି କହିଦେବା ମହାପ୍ରଭୁଙ୍କର ଦାକ୍ଷିଣାତ୍ୟ ଗମନ। ତେଣୁ ଶ୍ରୀ ବୈଷ୍ଣବ ତ୍ରିମଲ ଭଟ୍ଟ ପରମ ପଣ୍ଡିତ ଗୋସ୍ୱାମୀ ପଣ୍ଡିତ ପ୍ରେମେ ହୋଇଲା ବିସ୍ମିତ। ମହାପ୍ରଭୁଙ୍କର ପ୍ରେମ ଦେଖିକି ଆଶ୍ଚର୍ଯ୍ୟ ହୋଇଗଲା। ଚତୁର୍ମାସ ତାହା ପ୍ରଭୁ ଶ୍ରୀ ବୈଷ୍ଣବର ସନେ ଗୁଆଁ ଆଇଲ ନୃତ୍ୟ ଗୀତ କୃଷ୍ଣ ସଂକୀର୍ତ୍ତନେ। ଚତୁର୍ମାସ ଅନ୍ତେ ପୁନଃ ଦକ୍ଷିଣ ଗମନ, ପରମାନନ୍ଦ ପୁରୀ ସହ ତାହା ହିଁ ମିଳନ। ପରମାନନ୍ଦ ପୁରୀ ହେଉଛନ୍ତି ଅର୍ଜୁନ, ସେଇଠି ତାଙ୍କ ଦେଖାହେଲା। ତେବେ ଭଟ୍ଟତାରି ହୋଇଥିଲେ କୃଷ୍ଣଦାସର ଉଦ୍ଧାର, ରାମ ଜପି ବିପ୍ରମୁଖୀ କୃଷ୍ଣ ନାମ ପ୍ରଚାର। ତାଙ୍କର ଯେ ସେବକ ଯାଇଥିଲେ କୃଷ୍ଣଦାସ, ତାଙ୍କୁ ଯେଉଁ ଭଟ୍ଟତାରି ସେମାନେ ଅଛନ୍ତି, ସେମାନେ ସବୁ ଗୋଟେ ସ୍ତ୍ରୀ ଲୋକ ଦେଖିକି ତାକୁ ଆକୃଷ୍ଟ କରିକି ନେଇ ଆସିଲେ, ମହାପ୍ରଭୁ ତାକୁ ଉଦ୍ଧାର କରିଛନ୍ତି। ଏବଂ ଯେଉଁମାନେ ସବୁ ଭଗବାନ ରାମ ନାମ ଜପ କରୁଥିଲେ, ଭଗବାନ କୃଷ୍ଣଙ୍କ ନାମ ଜପ କଲେ। ଏସବୁ ଲୀଳା ସବୁ ରହିଛି, ଏହିଭଳି ଭାବରେ ଅନେକ କଥା ସବୁ ରହିଛି। ମହାପ୍ରଭୁ ଏହିଭଳି ଭାବରେ ଦାକ୍ଷିଣାତ୍ୟ ଗମନ କରି ପୁଣି ଫେରିଲେ। ଫେରିକି ଆସିକରି ପୁଣି ଜଗନ୍ନାଥ ପୁରୀରେ ଆସିକରି ଅବସ୍ଥାନ କଲେ। ବିଭିନ୍ନ ଲୀଳା ସବୁ ହେଲା, ଏସବୁ ଆଲାନାଥରେ ଦର୍ଶନ କଲେ। ଯେଉଁ ଅଣବସରରେ ଆଲାନାଥରେ ମହାପ୍ରଭୁ ଯାଇକି ଦର୍ଶନ କରନ୍ତି, ଏସବୁ ଲୀଳା ସବୁ ରହିଛି। ମହାପ୍ରଭୁ ଏହିଭଳି ଭାବରେ 6 ବର୍ଷ କାଳ ଦାକ୍ଷିଣାତ୍ୟ ଏବଂ ଉତ୍ତରା ଇତ୍ୟାଦି ଗମନ କଲେ, ବୃନ୍ଦାବନ ଇତ୍ୟାଦି ଗମନ କଲେ। ଆଉ 18 ବର୍ଷ ଯେଉଁ ରହିଲେ ଜଗନ୍ନାଥ ପୁରୀରେ, ସେଇଠି 6 ବର୍ଷ ତାଙ୍କର ପାର୍ଷଦମାନଙ୍କ ସହିତ ପ୍ରତିବର୍ଷ ସେମାନେ ସବୁ ଆସନ୍ତି ରଥଯାତ୍ରା ସମୟରେ, ଆସିକରି ତାଙ୍କୁ ସବୁ ଏସବୁ ନୃତ୍ୟ କୀର୍ତ୍ତନ ସବୁ କରନ୍ତି। ଆଉ 12 ବର୍ଷ କାଳ ମହାପ୍ରଭୁ ସେଠି ରହିକରି ଏଇ କୃଷ୍ଣ ପ୍ରେମକୁ ଆସ୍ୱାଦନ କରୁଥିଲେ। ଶ୍ରୀକ୍ଷେତ୍ରରେ ଯେଉଁ ଅନେକ ଲୀଳା ରହିଛି ମହାପ୍ରଭୁଙ୍କର, ଆମର କଥା ପ୍ରସଙ୍ଗରେ ଆସିଗଲେ ଏଇ ସାର୍ବଭୌମ ଉଦ୍ଧାର ଆମେ ଆସନ୍ତାକାଲି ଏଇ ସାର୍ବଭୌମ ଉଦ୍ଧାର କଥା କହିବା। ଆମର କଥା କେଉଁଠି ବିଶ୍ରାମ ଦେବା ପୂର୍ବରୁ ଆମେ ଅନୁରୋଧ କରିବୁ ସେଇ ସଙ୍ଗୀତଟା ଗାନ କରିବା ପାଇଁ। ଜୟ ଜୟ ଜଗନ୍ନାଥ ସଚ୍ଚିଦାନନ୍ଦ, ଜୟ ଜୟ ଜଗନ୍ନାଥ ସଚ୍ଚିଦାନନ୍ଦ। ତ୍ରିଭୁବନ କରଜାର ଚରଣ ବନ୍ଦନ, ତ୍ରିଭୁବନ ରେ ଜାର ଚରଣ ବନ୍ଦ। ଜୟ ଜୟ ଜଗନ୍ନାଥ ସଚ୍ଚିଦାନନ୍ଦ, ଜୟ ଜୟ ଜଗନ୍ନାଥ ସଚ୍ଚିଦାନନ୍ଦ। ନୀଳାଚଳେ ଶଙ୍ଖ ଚକ୍ର ଗଦା ପଦ୍ମଧର, ନୀଳାଚଳେ ଶଙ୍ଖ ଚକ୍ର ଗଦା ପଦ୍ମଧର, ନଦିଆ ନଗରେ ଦଣ୍ଡ କମଣ୍ଡଳୁକ, ନଦିଆ ନଗରେ ଦଣ୍ଡ କମଣ୍ଡଳୁକ। ଜୟ ଜୟ ଜଗନ୍ନାଥ ସଚ୍ଚିଦାନନ୍ଦ, ଜୟ ଜୟ ଜଗନ୍ନାଥ। କେହ ବୋଲେ ପୁରବେତେ ରାବଣ ବଧିଲ, କେହ ବୋଲେ ପୁରବେତେ ରାବଣ ବଧିଲ,
ଗୋଲୋକର ପ୍ରେମ ବୈଭବ ଲୀଳା ପ୍ରକାଶ କରିଲ, ଗୋଲୋକର ବୈଭବ ଲୀଳା ପ୍ରକାଶ ଜୟ ଜୟ ଜଗନ୍ନାଥ ସଚିରାନନ୍ଦ ଜୟ ଜୟ ଜଗନ୍ନାଥ ଶ୍ରୀରାଧାର ଭାବେ ଗୋର ଅବତାର ଶ୍ରୀରାଧାର ଭାବେ ହରେ କୃଷ୍ଣ ନାମ ଗୌର କହିଲ ପ୍ରଚାର, ହରେ କୃଷ୍ଣ ନାମ ଗୌର କହିଲ ଜୟ ଜୟ ଜଗନ୍ନାଥ ଚିରାନନ୍ଦ ଜୟ ଜୟ ଜଗନ୍ନାଥ ବାସୁଦେବ ଭୂତ ବୋଲେ କରି ଯୋଡ଼ ବାସୁଦେବ ଭୂତ ବୋଲେ କରି ଯୋଡ଼ ଏଇ ଗୌର ସେଇ କୃଷ୍ଣ ସେଇ ଜଗନ୍ନାଥ ସେଇ କୃଷ୍ଣ ସେଇ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଚିରାନନ୍ଦ ଜୟ ଜୟ ଜଗନ୍ନାଥ ଜୟ ଶ୍ରୀ ଗୋନ୍ଦାସ କୃଷ୍ଣ।